भगवते वासुदेवाय।
श्रीमद्भागवतम दशम स्कंद 25 अध्याय मान श्रवण करथले इंद्र की भली कोप प्रकाश करिसंती निजर पूजा बा निजर ईश्वर भावना जो सृष्टि होची निरंतर सम्मान जे मैंने प्राप्त होंदी से मैंने सम्मान भिक्षु कही जाती जब जो मैंने निरंतर धन प्राप्त होती धन से धन भिक्षु धन अभाव रहा मैंने मन बहुत दुख हम जब गोटे साधारण उदाहरण गोटे चाषी जदि गोटे गरीब लोक जो मैंने कम कर गोटे दिन कम न पाइले से दुखी न हमें से कहते भगवान इच्छा आज कम मिललानी कि कोटिपति यदि गोटे दिन तार 100 टंका कमी जाए ताठ शतगुण अधिका कष्ट हुए जो जो मैंने धन कमाई से धनर आकांक्षा रही जो मैंने सम्मान कमाती बहुत सम्मान मिले से सम्मान आकांक्षा अच्छे से सब दुखी जगत में सब दुखी हो जो मैंने सम्मान आकांक्षी सब सम्मान दरकार से जुआड़े गले भी दुखी कहीं जोड़ जाऊ लोक सम्मान दौन थे सब रागती बस गले मत कहीं पचार ना मो सीट दौना मत झगड़ा करेंगे फ्लैट गले झगड़ा करेंगे जो तुम देख झगड़ा कर लोक मैंने तार जानवे तार कौन दरकार अच्छी सम्मान आकांक्षी से जोटा चाहूँगी सम्मान से मिलूनी से जोटा चाहिए मिलू से झगड़ा कर कलप्रिय लोक मान जो मैंने दुई प्रकार कलप्रिय लोक अच्छे मूढ़ कलप्रिय जो मैंने मूढ़ से जानती स्वभाव बस तम गुण बस कलह करती टे धनपाई कौट कौन झगड़ा हो गला से तो गोटे कलप्रिय लोक अलग द्वितीय प्रकार कलह जो परमार्थ राज्य भक्तिपथर धर्मपथर जो कलह धर्मपथर कलहर काम प्रथम लक्षण हूँ प्रतिष्ठा प्रतिष्ठा गोटे कौन करे ये जो सम्मान आकांक्षाटा कौन करे जीव को आश्वर पाखे भगवान कृष्ण पाखे शरणागत हवाक दबनी से भगवान भक्त है कि से गोटे छोट भगवान भाया तार मन हो केवल भगवान को रिप्रेजेंट कर देखा कि भितर तार पूजत्व भावना सब रही शास्त्र सिद्धांत से शुणुले माधवेन्द्रपुरी भय कर राति पढ़ाऊ उठिक खीरीचोरा पाखर जगतर ये भक्त क्यों मिले भगवान जहाँ खीरी चोरी कले से कहते ना ना सका है मत मत लोक जानवे मोपाई ठाकुर खीरी चोरी कर मोर सम्मान आवश्यक ना अरे भगवान जहाँ को सम्मान दे भगवान जहाँपाई क्षीर चोरी कले कौन सम्मान अभाव अच्छी सी भी भय करते लोक सम्मान को भय करती साधु मैंने केवल कलिजुगर जो मैंने जानती तत्व जो मैंने सिद्धांत जानती लालायित हो बहुत भयंकर बहुत भयंकर सम्मान को हजम करना जो मैंने सम्मान सब प्राप्त होकर आसय भितर से दुखी इत दुखी जोटा को भाषा प्रकाश करहबन दुखटा को से क्या कही पारती कहीं जहाँ कह लाजर कथा ना मत सम्मान दौनी मत कर भितर बाहर प्रकाश कर पार ना भितर कष्ट पाए सम्मान भिक्षु मान कार्य पूज्यत्व भावना आमर ये भक्तिपथर हूँ सब बड़ प्रतिबंधक प्रतिष्ठा से प्रभुपद महाराज कहते मायार जो शेष जनता रही नेम फेम प्रेस्टीज एंड एड्रेसन स्त्री छुआ पिला को जो छाड़दब संसार बंधन को जो काटिदब मठ आसिक रही पार हिमालय रही पार जंगल रही पारे से कौ पिनी पिंधि पारे फलाहार कर पारे मु फलाहार करुचे मो भि त्याग कहीं ना ये जो मनर भावना ये प्रतिष्ठा कल मुझे पढ़ू से स्टेटमेंट भक्ति सिद्धांत शेष ठाकुर कहते निर्जन बास कले अन्न मान ठार्ठ श्रेष्ठ ये भावनाटे निरंतर रुहे ଚୈତନ୍ୟ ମହାପ୍ରଭୁ ସେ ଭକ୍ତି ଠାକୁର କହୁଛନ୍ତି, ଚୈତନ୍ୟ ମହାପ୍ରଭୁ କେବେ ନିର୍ଜନ ବାସ କରିବା ପାଇଁ ଆମକୁ ସ୍ଥାନ ଦେଇନାହାନ୍ତି, ଉପଦେଶ ଦେଇନାହାନ୍ତି, ସେ ସବୁବେଳେ କହିଛନ୍ତି ଭକ୍ତ ସଙ୍ଗ। ମହାପ୍ରଭୁ ଭଗବାନ ହେଇକି ନିଜେ ସ୍ୱରୂପ ଦାମୋଦର ରାୟ ରାମାନନ୍ଦ ଆମର ରାୟ ରାମାନନ୍ଦ ସ୍ୱରୂପ ଦାମୋଦରଙ୍କ ସହିତ ସବୁବେଳେ ସଙ୍ଗ କରୁଥିଲେ, ଚର୍ଚ୍ଚା କରୁଥିଲେ, କୃଷ୍ଣ କୀର୍ତ୍ତନ କରୁଥିଲେ। ନିର୍ଜନରେ ପ୍ରତିଷ୍ଠା ଆଶାଟା ବହୁତ ବଢ଼େ, ମୁଁ ଅନ୍ୟମାନଙ୍କ ଠାରୁ ଶ୍ରେଷ୍ଠ। ଯେତେ ଭଜନ ହୁଏ ନା ପ୍ରତିଷ୍ଠାର ଆଶା ମନ ଭିତରେ ବହୁତ ବଢ଼ିଯାଇଥାଏ, ଯେ ଲୋକ ମୋତେ ବହୁତ ସମ୍ମାନ ଦେବେ। ଏସବୁ ଆଚାର୍ଯ୍ୟଙ୍କର ବାଣୀ, ବେଦବାଣୀ, ଏ ସତ୍ୟ। ଆମକୁ ସମ୍ମାନର ଆବଶ୍ୟକ ନାହିଁ, ଆମେ କାହାକୁ ଅସମ୍ମାନ କରିବା ନା ଆମର ସମ୍ମାନର ଆବଶ୍ୟକ ନାହିଁ, କିନ୍ତୁ ସମସ୍ତଙ୍କୁ ତାଙ୍କ ସ୍ଥିତି ଦେଖିକି ଆମେ ସମ୍ମାନ ଦେବା। ଏ ଗୋଟେ ବହୁତ ବଡ଼ ରୋଗ, ଯେଉଁମାନଙ୍କ ମନ ଭିତରେ ଅନ୍ୟମାନେ ସମସ୍ତେ ଭୟ କରୁଥିଲେ, ଯେମିତି ଶୁଣୁଥିଲେ ମାଧବେନ୍ଦ୍ର ପୁରୀଙ୍କର କଥା, ସମ୍ମାନ ପ୍ରତିଷ୍ଠାକୁ ବହୁତ ଭୟ କରନ୍ତି, ବହୁତ ଭୟ କରନ୍ତି ପ୍ରତିଷ୍ଠାର। ଏତେ ପ୍ରଭୁପତି ମହାରାଜଙ୍କ କଥା କହୁଥିଲେ ନା, ପ୍ରଭୁପତି ଜଣେ ଘର ଛାଡ଼ିଦେବ, ଧନ ଦେଇଦେବ, ସ୍ତ୍ରୀ ପୁତ୍ର କନ୍ୟା ଛାଡ଼ିଦେବ, ଚାକିରି ଛାଡ଼ିଦେବ, ସବୁ କିଛି କରିଦେଇପାରିବ, କିନ୍ତୁ ଗୋଟିଏ ଜିନିଷକୁ ଛାଡ଼ିପାରିବ। ସେଥିପାଇଁ ସେ ସନାତନ ଗୋସ୍ୱାମୀ ଲେଖିଲେ, ସର୍ବତ୍ୟାଗ ହୋ ବିଜ ତ୍ୟାଗମ ସୁଦୁସ୍ତଜ୍ୟମ, ସବୁ ଛାଡ଼ିଦେଲା ପରେ ଯାହା ଛାଡ଼ିବାଟା ହେଉଛି କଷ୍ଟ, ସେଇଟା ହେଉଛି ପ୍ରତିଷ୍ଠା। ମୁଁ ବଡ଼ ବା ମୋତେ ସମସ୍ତେ ସମ୍ମାନ ଦେବା ଦରକାର, ଏଇଟା ଯେତେବେଳେ ଭକ୍ତି ପଥରେ ଗୋଟେ ଜୀବ ଛାଡ଼ିଦିଏ, ସେତେବେଳେ ତାର ପ୍ରକୃତରେ ସେ ଆଶାଟାକୁ ଛାଡ଼ିଦେଲା ମାତ୍ରେ ତୁମର ଭଜନ କିଛି ତୁମେ ଜାଣିବ, ଭଜନ କ'ଣ, ଭଜନ ପଥରେ କିଛି ଗୋଟେ ଜାଣିବ, ଯେତେବେଳେ ସମ୍ମାନ ଆଶାକୁ ଛାଡ଼ିଦେବ। କାରଣ ସମ୍ମାନ ଆଶା ରହିଲା ମାନେ ଅନ୍ୟର ତୁମେ ଦୋଷ ଦେଖିବ, ଅନ୍ୟକୁ ହୀନ ମନେ କରିବ, ଅନ୍ୟମାନଙ୍କ ଠାରୁ ମୁଁ ଶ୍ରେଷ୍ଠ ଏ ଭାବନା ଆସିବ। ବୈଷ୍ଣବ ପ୍ରାପ୍ତି ବି ହେଲା, ଅନ୍ୟର ଦୋଷ ଦେଖିବା ହେଲା, ସିଏ ପୁରା ଚିତ୍ର ଅନ୍ୱେଷଣ କରିବ, ସମାଲୋଚକ ହବ, କାରଣ ସମ୍ମାନ ପାଇଁ। ଲୋକଙ୍କୁ ବିଶେଷ କରି ଭକ୍ତକୁ ଯେତେବେଳେ ତାକୁ ସମ୍ମାନ ନ ମିଳିବ, ସେ ବାଧ୍ୟ ହେଇକି ସେ ଗୋଟେ କିଛି ପନ୍ଥା କରିବ, ଏଇଟା କ'ଣ, ଅନ୍ୟକୁ ସମାଲୋଚନା କରି, ଯେମିତି ଆମର ପେପର ମାନଙ୍କରେ ମିଡ଼ିଆ ମାନଙ୍କରେ ବାହାରୁଛି ଦେଖୁନ, ନେତାମାନେ ସେ କ'ଣ କରୁଛନ୍ତି, ଜଣେ ଜଣଙ୍କୁ ସମାଲୋଚନା କରିଦେଲା ପରେ ତାକୁ ପରାସ୍ତ କରିଦେଲା ପରେ ସିଏ ତାକୁ ବଡ଼, ଲୋକ ବି ବଡ଼ କରୁଛନ୍ତି, ସିଏ ବି ନିଜକୁ ବଡ଼ ବୋଲି କହୁଛି। ଆମ ପନ୍ଥାଟା ସେୟା ନୁହେଁ, ସେଇଟା ତର୍କବାଦୀମାନଙ୍କର ପନ୍ଥା, ମୁନିମାନଙ୍କର ପନ୍ଥା। ସେ ଗୋଟେ ତର୍କ କଲେ, ସେ ଗୋଟେ ଫିଲୋସଫି ଦେଲେ, ଏ ଫିଲୋସଫିକୁ ସିଏ କାଟିଲେ, ତାଙ୍କର ପନ୍ଥା, ଆମର ସେ ପନ୍ଥା ନୁହେଁ। ଆମର ଯେମିତି ଗୋଟେ କାହାକୁ କାହାର ଦୋଷ ଦେଖିକି ତାକୁ ବାହାରେ ପଦାରେ ପକେଇଦେଲେ ଆମେ ବଡ଼ ହେଇଗଲେ, ନାହିଁ। ଯେତେ ଆମେ ଚାହିଁବା ନିଜର ଦୋଷକୁ ଆମେ ପ୍ରକାଶ କରିବା ଅନ୍ୟର ଗୁଣକୁ, ନିଜର ଦୋଷକୁ ପ୍ରକାଶ କରି ଅନ୍ୟର ଗୁଣକୁ ଆଉ ଅନ୍ୟର ଦୋଷକୁ ଛିପେଇବା ଦରକାର, ନିଜର ଗୁଣ ପକେଇ ପ୍ରକାଶ କରିପାରେ। ବୈଷ୍ଣବମାନଙ୍କର ଜଣେ ଶୁଦ୍ଧ ବୈଷ୍ଣବ ହେବା ପାଇଁ ଯେଉଁ ପ୍ରିନ୍ସିପଲ୍ ରହିଛି, ତାଠାରୁ ଆମେ ବହୁତ ଦୂରରେ ଅଛି। ସାଧୁଗୁରୁ କୃପା ଆମେ ପ୍ରାପ୍ତ ହେବା ହୃଦୟରେ, ଏଇଟା ତ କହିବାର କଥା ନୁହେଁ, କେହି ପ୍ରଭୁଚରଣ ଜଣେ କହିଦେଇପାରେ ମୋର ସମ୍ମାନ ଆଶା ନାହିଁ ବା ମୁଁ ଏମିତିକା ସେମିତି, ତୁମେ କହିଦେଇପାର, ବାକି କୌଣସି ସାଧାରଣ ପ୍ରବଚନ ନ ଦେଉଥିବା ଭକ୍ତ ବି ସେ କହିଦେଇପାରେ। ହୃଦୟଟାକୁ ଦେଖିବାକୁ ପଡ଼ିବ, ହୃଦୟ ଭିତରେ ମୋର କେଉଁ ଭାବନାଟା ଆସୁଛି, ମୋତେ ଅନ୍ୟକୁ ସମ୍ମାନ ମୁଁ ଦେଉଛି କି ନାହିଁ, ଘୃଣା କରୁଛି କି ନାହିଁ, ଅନ୍ୟ ଗୋଟେ ଜୀବ ପ୍ରତି ମୋର କେମିତି ଭାବନା ରହୁଛି, ସେଟା କ'ଣ ଆମେ ଜାଣିପାରୁନି, ସେଟା ତ ନିଜ କଥା ଏଟା ନା। ଶାସ୍ତ୍ରକୁ କାହିଁକି ଯାଉଛ, ଶାସ୍ତ୍ର ତ ବହୁତ ମହାନ, ସେ ତ ଭଗବାନଙ୍କର ପ୍ରତିମୂର୍ତ୍ତି। ଶାସ୍ତ୍ର ଯଦି ପଢି, ଯେମିତି ଆମେ ଅଇନାଟା ଦେଖିଲେ କ'ଣ, ମିରରଟା ଦେଖିଲେ ଆମ ମୁହଁ ଦେଖିପାରୁନି, ତାହେଲେ ମିରରଟା ତୁମର କ'ଣ କାମ କଲା, ଗୋଟେ ସୁନ୍ଦର ମିରର ତୁମେ ଆଣିଲ 2000 କି 5000 ଦେଇକି, ସେ ମିରର ତୁମେ ମୁହଁ ଦେଖିପାରୁନ, ସେ ଗୋଟେ ଶାସ୍ତ୍ର ଶ୍ରଦ୍ଧା କରି ତୁମେ ନିଜକୁ ଜାଣିପାରୁନ, ତାହେଲେ ତୁମେ କ'ଣ ଶାସ୍ତ୍ର ଶ୍ରଦ୍ଧା କରୁଛ, ତାହେଲେ ତୁମେ ଶାସ୍ତ୍ରକୁ ବ୍ୟବହାର କରୁଛ, ଶାସ୍ତ୍ର ଦ୍ୱାରା ତୁମେ ସମ୍ମାନ କମାଉଛ, ଶାସ୍ତ୍ରଟା କହିଦେଇକି ଅଲଗା ଅଲଗା ଲୋକଙ୍କ କତିରୁ ସମ୍ମାନ ଆଣୁଛ। ଶାସ୍ତ୍ରଙ୍କର ବ୍ୟବହାର କ'ଣ, ସଦ୍ବ୍ୟବହାର କ'ଣ, ଶାସ୍ତ୍ର ଶ୍ରଦ୍ଧା କଲା ମାତ୍ରେ ତ ମୁଖ ଦେଖିପାରିବା, ଆରେ ଭାଗବତ ଏହା କହୁଛନ୍ତି, ଭଗବାନ ଏହା କହୁଛନ୍ତି, ଗୁରୁଦେବ ଏହା କହୁଛନ୍ତି, ପ୍ରଭୁପାଦ ମୁଁ କ'ଣ କରୁଛି, ଆଗେ ନିଜ ସ୍ଥିତିରେ ଜଣାପଡ଼ିଛ। ଆଉ ଯାହାର ଶାସ୍ତ୍ର ପ୍ରତି ସମ୍ମାନ, ନିଜର ସ୍ଥିତି ଜାଣିଛି, ସେ ଯାହା କହିବ ଶାସ୍ତ୍ରବାଣୀ, ତା ଦ୍ୱାରା ଅଲଗା ଅଲଗା ଜଣେ ବ୍ୟକ୍ତି ସେ ବି ତା ନିଜ ସ୍ୱରୂପ ନିଜ ସ୍ଥିତିରେ ଦେଖିପାରିବ, ସେ ଅହଙ୍କାର ବଶତ କୁହେନି ବା ସମ୍ମାନ କମେଇବା ପାଇଁ କହୁନି, ସେ ଶାସ୍ତ୍ରବାଣୀଟାକୁ କହୁଛି, ଶାସ୍ତ୍ରରେ ଯାହା ଅଛି ସେଇଟା କହିଲା, ଆଉ ତାର ସ୍ଥିତି ସେ ଜାଣିଛି, ମୁଁ ଏଇ ସ୍ଥିତିରେ ଅଛି, କିନ୍ତୁ ମୋତେ ଶାସ୍ତ୍ର କଥା ମୁଁ କହୁଛି, ସେତେବେଳେ ଯିଏ ତ ସେଇଟାକୁ ଯିଏ ଶୁଣିବ ସେଇଟା ଶାସ୍ତ୍ରାନୁମୋଦିତ ବାଣୀ, ସେଥିରେ ବି ସେ ତାର ଉପଲବ୍ଧି ଆସିବ, ଆଚ୍ଛା ଏଇଟା ଏତେ ବଡ଼ କଥା, ମୁଁ ତ କେବେ ଏଇଟାକୁ କରିନି ଜାଣିନି, ନହେଲେ ଏସବୁ ପାଲ ଗାୟକ ବାଲା କହୁଛି ହରିବୋଲ ଦିଅ, ହରିବୋଲ କଲେ ହରିନାମ କଲେ ସଂସାର ପାର ହେଇଯିବ, ସେ ସେଠି ଗାଇ ଦେଇଗଲା, ଲୋକମାନେ ଶୁଣି ଦେଇଗଲେ, ପାଲା ସରିଲା ପରେ ନା ସିଏ ପାଲା ବାଲା ଗାଉଛି ନା ଲୋକମାନେ ଗାଉଛୁ, ସେ କିଛି ନାହିଁ, କାରଣ ସେମାନେ କେବଳ ବାଚନିକ ଗୁରୁଦେବ କୁହନ୍ତି, ସେ ବାଚନିକ ଗୁରୁଦେବ ତ ଇଂଲିଶରେ ଗୋଟେ କଥା, ଏଟା ସବୁ ବ୍ଲାଙ୍କ ଫାୟାର, ଏମିତି ଇଂଲିଶରେ ଗୁରୁଦେବ କଥା କହୁଛନ୍ତି, ଏସବୁ ବ୍ଲାଙ୍କ ଫାୟାର, କ'ଣ କୁହାଯିବ, ଫାଙ୍କା ଆୱାଜ, ଏସବୁ ଫାଙ୍କା ଆୱାଜ, ଶାସ୍ତ୍ର ଶ୍ରଦ୍ଧା କରି, ଗୁରୁ ଗ୍ରହଣ କରି, ଗୁରୁବାଣୀ ଶ୍ରବଣ କରି, ଆଚାର୍ଯ୍ୟ ବାଣୀ ଶ୍ରବଣ କରି, ଯାହାର ନିଜ ଦୋଷ ନିଜେ ଜାଣିପାରୁନି, ସେ ତ ଭଜନରେ ଫାଷ୍ଟ ପ୍ରଥମ ଯାହା କୁହନ୍ତି ପାହାଚରି ପାଦ ଦେଇ, ଆମକୁ କିଏ କହିଲେ ଆମ ଦୋଷ ଦେଖାଯିବ ସେଟା ତ ଅଲଗା କଥା, ଶାସ୍ତ୍ର ବି ତୁମକୁ ଦେଖେଇଦେବେ, ଶାସ୍ତ୍ର ଭଗବାନଙ୍କର ପ୍ରତିମୂର୍ତ୍ତି, ଶାସ୍ତ୍ର ଗୁରୁ ଆତ୍ମା, ଗୁରୁବାଣୀ ଶୁଣିଲେ ଜାଣିଦେବ, ଶାସ୍ତ୍ର ପଢ଼ି ସ୍ୱାଧ୍ୟାୟ କଲେ ଜାଣିଦେବ, ଶାସ୍ତ୍ର କହିଦେବେ ନା ଏମିତି, ତୁମେ ଶାସ୍ତ୍ର ସ୍ୱାଧ୍ୟାୟ କରିବା ମାନେ ଜାଣିବାରେ ଇନ୍ଦ୍ର ଏହା କରୁଛନ୍ତି, ଏତେ ବଡ଼ ଲୋକ ଭଗବାନଙ୍କର ବିଭୂତି, ଭଗବାନ ପଢ଼ି କ'ଣ କହିଲେ, ଇନ୍ଦ୍ର ଦେବାନାମ ବାସବହମ, ଦେବତାମାନଙ୍କ ଭିତରେ ମୁଁ ହେଉଛି ଇନ୍ଦ୍ର, ପୁଣି ଦେଖିଲ ଇନ୍ଦ୍ର ଏ କାମ କରୁଛ, ଭଗବାନଙ୍କ ପ୍ରଭୁଙ୍କର ଯେଉଁ ଚିନ୍ମୟ ସ୍ଥିତି ଆଗରେ ଜଗତରେ ସମସ୍ତେ ହେଉଛନ୍ତି ହୀନ, କେତେବେଳେ କାହା ଅନ୍ତରେ କେଉଁ ଭାବନା ଚାଲି ଆସିବ, ଯଦି ଲୀଳା ପ୍ରସଙ୍ଗରେ ଭଗବାନ ଏ ଜିନିଷ କରେଇଛନ୍ତି, କିନ୍ତୁ ଆମକୁ ସେ କହୁଛନ୍ତି, ଏତେ ବଡ଼ ମହାନ ପୁରୁଷରେ ବି ଏଭଳି ଗୁଣ ଆସିପାରେ, ତାହେଲେ ଆମର ଅବସ୍ଥାଟା କ'ଣ, ଭାଗବତମ ହେଇନାହାନ୍ତି ଯେ ଗୋଟେ ଶ୍ଳୋକ ଅନୁବାଦ ପଢ଼ିଦେଇକି ତାପରେ ତୁମର ସରିଗଲା, ନାହିଁ, ସେଠି ସବୁବେଳେ ଶ୍ରଦ୍ଧା କଲା ମାତ୍ର ଭାଗବତ ତୁମକୁ ଦେଖେଇଦେବେ, ଆରେ ତୁମର ସ୍ଥିତିରେ ଆଜ୍ଞା ଏଇଭଳି ଭଜନ କରିବାକୁ ପଡ଼ିବ, କିମ୍ବା ତୁମର ସ୍ଥିତିରେ ହେଉଛି ଏଇଭଳି, ଇଏ ହେଉଛି ଶାସ୍ତ୍ରଙ୍କର ଦୟା, ଶାସ୍ତ୍ରଙ୍କର ଯେଉଁ ଦୟା ରହିଛନ୍ତି ଏଇଟା ସାଧୁଙ୍କର ଦୟା, ସେଇଭଳି ସାଧୁଙ୍କର ଦୟାଟା ସେ ନା, ସାଧୁଙ୍କର ବାଣୀ ଶ୍ରବଣ କଲା ମାତ୍ର ଜଣେ ବ୍ୟକ୍ତି ବାରମ୍ବାର ତାକୁ ଚିନ୍ତନ କରିବ, ବାରମ୍ବାର ତା ହୃଦୟ ଭିତରେ ଆନ୍ଦୋଳନ ସୃଷ୍ଟି କରିବ, ଶାସ୍ତ୍ରର ଦୟା, ସାଧୁର ଦୟା, ଏଇ 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 ଜିନିଷ ଯେଉଁ ରହିଲା, ଏହାକୁ ଶ୍ରବଣ କରିବା ପରେ ଆମେ ଛାଡ଼ିବା, ମୋର ସମ୍ମାନ ଆଶା ଆବଶ୍ୟକ ନାହିଁ, ମୋର ସବୁକିଛି ଆବଶ୍ୟକ, ଯଦି ଭଗବାନଙ୍କ ସେବା କରିବା ଭିତରେ ମୋତେ ସମ୍ମାନ ଆସିଲେ ଆସୁ, ସମ୍ମାନ ପାଇଁ ଆମେ ସେବା କରୁନେ, ଆମକୁ ଲୋକ ଭଲ କହିବେ ଏଥିପାଇଁ ଆମେ ସେବା କରୁନେ, ସେବା କଲେ କେବେ କେହି ଭଲ କହିବେନି, ସେବା ତୁମେ ଯେତେ କଲେ ତୁମେ ଭଲ, ରାଧାରାଣୀଙ୍କଠୁ କେହି ସମର୍ପିତ ଆତ୍ମା ଏ ଜଗତରେ ନାହାନ୍ତି, ତାଙ୍କ ନାଁରେ ବି ଲୋକ କହୁଥିଲେ, ସେଥିପାଇଁ ଓଡ଼ିଆରେ ଗୋଟେ କଥା, ନ କରିବା ଲୋକର ବେଶୀ କଥା, ଓଡ଼ିଆ ଲୋକମାନେ କୁହନ୍ତିନି ଯେ ନ କରୁଛି ସେ ବେଶୀ କଥା କହିବ, ଯେ କରୁଛି ସେ ନ କରିବା ଲୋକ ତାକୁ ବେଶୀ କଥା କହିବ, ତୁମେ ସେବା କଲେ ଯେ ତୁମକୁ ଭଲ ବୋଲି କହିବେ ସେ ଭାବନି, ମୁଁ ସେବା ଏତେ କରୁଛି ମୋତେ ସମସ୍ତେ ଭଲ କହୁନାହାନ୍ତି, ସେଥିପାଇଁ ବାହାର ଦୁନିଆରେ ଗୋଟେ ପ୍ରଥମ ଷ୍ଟେପ୍ରେ ଫାର୍ଷ୍ଟ ଷ୍ଟେପ୍ରେ ଆପ୍ରିସିଏସନ୍, ସେ ଡିଭୋଟି କରି ତାକୁ ଇନ୍ସପିରେସନ୍ ଦିଅ, ଆପ୍ରିସିଏସନ୍, ଆରେ ଇଏ କନିଷ୍ଠ ଅଧିକାରୀ ପିଲାଙ୍କୁ ଦିଆହେବ, ନୂଆ ଛୁଆମାନେ ଆସୁଛନ୍ତି ସେମାନେ ଦିଆହେବ, ସେଇଟା ସମ୍ଭବ ନୁହେଁ, ସବୁବେଳେ ମିଳିବନି, ଆମର ସେଇଟା ଆବଶ୍ୟକ ନାହିଁ, ଆମେ ସେଥିପାଇଁ ଆସିନେ ଘର ଛାଡ଼ିନେ, ଆମେ ସେଥିପାଇଁ ଭଗବାନଙ୍କୁ ଭକ୍ତି କରୁନେ, ଆମର ଭଗବାନଙ୍କର ଭକ୍ତି କରିବା, ସେବା କରିବା ହେଉଛି ଆମର ଧର୍ମ, ତା ଦେହରେ ପୁଣି ଗୋଟେ ଯଦି ଆଉ କିଛି ଆଶା ରହିଲା ତାହେଲେ ସେଟା ତ ଆଉ ନିଷ୍କାମ ହେଲାନି, ସେବା ହେଲାନି, ଆମର କୌଣସି କାମ ନାହିଁ, ଆମକୁ କିଏ ଭଲ କହୁ ଖରାପ କହୁ, କିନ୍ତୁ କେବଳ ଲକ୍ଷ୍ୟଟା ଗୋଟେ ରହିବ, କେବଳ ଗୋଟିଏ ଲକ୍ଷ୍ୟ ରହିବ, କେମିତି ମୁଁ ଗୁରୁ କୃଷ୍ଣଙ୍କର ପ୍ରୀତିବିଧାନ କରିବି, ଏତିକି ଲକ୍ଷ୍ୟ, ତା ଭିତରେ ଭଲ ତୁମ ଆସିପାରେ ଖରାପ ବି ଆସିପାରେ, ସେଥିରେ କିଛି ନାହିଁ, ବ୍ୟସ୍ତ ତୁମେ ହୁଅନି, ଲୋକ ତୁମକୁ ଭଲ ବୋଲି କହିବେ, ଏଇଟା ତ ଜଗତର ସମସ୍ତେ ଗୋଡ଼େଇଛନ୍ତି ଆ ପଛରେ, ଜଗତରେ ଏତେ ପ୍ରକାର ଡ୍ୟୁଟି ହେଉଛି, ଏତେ ପ୍ରକାର କାର୍ଯ୍ୟ ଲୋକ କରୁଛନ୍ତି କେବଳ ଗୋଟେ କଥା ପାଇଁ, ମୁଁ କ'ଣ କଲେ ଲୋକ ମୋତେ ସମ୍ମାନ ଦେବେ, ବଡ଼ ବୋଲି କହିବେ, ଭଲ ବୋଲି କହିବେ, ଆଉ କିଛି ନାହିଁ, କେହି ଆଉ କିଛି ନାହିଁ, ଏ ଯେଉଁ ମୌନୀମାନେ କଥାବାର୍ତ୍ତା କରନ୍ତିନି, କାହିଁକି କଥାବାର୍ତ୍ତା କରନ୍ତିନି, କଥା କହିଲା ବେଳକୁ କିଏ ଖରାପ ଭାବୁଛି, କିଏ ଭଲ ଭାବୁଛି, ଗଣ୍ଡଗୋଳ, ପାଟି ବନ୍ଦ କରିଦେଲେ ମୋତେ ଲୋକ ଭଲ ବୋଲି କହିବେ, କାରଣ ତାଙ୍କର ଗୋଟେ ମହାନ ଉଦ୍ଦେଶ୍ୟ ଅଛି ଯେ ମୁଁ ପାଟି ବନ୍ଦ କରି ମୋ ଭଗବାନଙ୍କର ସେବା ହେବନି, ମୋର କ'ଣ ଲାଭ ହେଲା, ଜଣେ ଜଣେ କହିବେ ମୁଁ ମୈନି ହେବି, ମୁଁ କଥାବାର୍ତ୍ତା କରିବି, ତୁ କଥାବାର୍ତ୍ତା କ'ଣ କର, ଭଗବାନ ରୋଷେଇ ଆଜି ରୋଷେଇ କଲାନି କି ତାର କ'ଣ ନାହିଁ, ସେ ଡାଲି ନାହିଁ ଚାଉଳ ନାହିଁ ସେ ତୁମେ କହିପାରିବନି, ତାପରେ ତୁମେ କ'ଣ କହିବ, ସେ ତାର ଅଧା ରୋଷେଇ କରି ଥୋଇଦେଲା କି ଖିଚୁଡ଼ି କରି ଥୋଇଦେଲା, ତୁମ ମନବ୍ରତର କ'ଣ ଫଳ ମିଳିଲା, ଭଗବାନ ଅଧା ଖାଇଲେ ଖିଚୁଡ଼ି ଖାଇଲେ। ସାଧନର ଅଙ୍ଗ ଯେଉଁଗୁଡ଼ାକ ରହିଛି ସବୁ ପ୍ରକାର ବ୍ୟାଖ୍ୟା ରହିଛି, କ'ଣ କ'ଣ କରିବା ଦରକାର, ଭକ୍ତ କ'ଣ କରିବା ଦରକାର ସବୁ ରହିଛି, କିନ୍ତୁ ତାର ଅର୍ଥ ନୁହେଁ ଯେ ତୁମେ କ'ଣ କହିବ ନା ମୁଁ ସେଇ କାମଟା କରିବି। ଲକ୍ଷ୍ୟଟା ହେଉଛି କୃଷ୍ଣ ପ୍ରୀତି, ଭଗବାନଙ୍କ ପ୍ରତି ପ୍ରୀତି ବିଧାନ କରିବା, ତାଙ୍କର ସେବା କରିବା, ସେଇଟା ଫାଷ୍ଟ। ଅଲଗା ଜିନିଷ ଗୁଡ଼ାକ ସେଥିରେ ନିନ୍ଦା ଆସିବ, ପ୍ରଶଂସା ଆସିବ, ସୁଖ ଆସିବ, ଦୁଃଖ ଆସିବ, କେତେ ଲୋକ କେତେ କଥା କହିବେ, ସେଥିରୁ କିଛି ଚିନ୍ତା କରିବା ଆବଶ୍ୟକ ନାହିଁ, ସେଥିରେ କିଛି ଆବଶ୍ୟକ ନାହିଁ। ଆମେ ଅନାବଶ୍ୟକ କଥା ଶୁଣିବା ପାଇଁ ଚାହୁଁନେ, କିନ୍ତୁ ଆବଶ୍ୟକ କାର୍ଯ୍ୟ କରିବା ପାଇଁ ଚାହୁଁଛେ। ଏସେନ୍ସିଆଲ ଡ୍ୟୁଟି ଆମର ଯେଉଁଟା, ଭଗବାନଙ୍କ ସେବା ଆମେ କରିବା ପାଇଁ ଚାହୁଁଛେ, ଅନାବଶ୍ୟକ କଥା ଆମେ ଶୁଣିବା ପାଇଁ ଚାହୁଁନେ, ଆଲୋଚନା ସମାଲୋଚନା ଯଦି କିଏ କରୁଛି କରୁ, କିଛି ଅସୁବିଧା ନାହିଁ, କିଏ କରୁଛି କରୁ, କିନ୍ତୁ ଆମର ସେବା ଉପରେ ଆମେ ଧ୍ୟାନ ଦେବା ଦରକାର, ଆମର ଭଜନ ଉପରେ ଆମେ ଧ୍ୟାନ ଦେବା ଦରକାର, ଆମର ପ୍ରେସ୍କ୍ରାଇବ୍ ଡ୍ୟୁଟି ଆମକୁ ଯାହା କୁହାଯାଇଛି କରିବା ପାଇଁ ତାକୁ କରିବା ଦରକାର, ଏଇଟା ଆମର ଲକ୍ଷ୍ୟ। ଆଉ ଲକ୍ଷ୍ୟଟା ହେଉଛି ଏହା, ଏଇ ଯେଉଁ ସମ୍ମାନ କଥା ପଡ଼ିଛି ନା, ପ୍ରତିଷ୍ଠାକୁ ତ୍ୟାଗ କରିବା, ସର୍ବତ୍ୟାଗ ଦୁସ୍ତେଜ୍ୟମ, ସବୁ ଛାଡ଼ିଦେଲା ପରେ ଯାହାକୁ ଛାଡ଼ିବା ସେଇଟାକୁ ଶିଖୁଛନ୍ତି, ଯତ୍ନ କରିକି ତୁମେ ତ୍ୟାଗ କର, ବିଭିନ୍ନ ଷ୍ଟେପ୍ ରହିଛି। ସେଥିପାଇଁ ଏଇଟା କ'ଣ ହୁଏ, ଜଣେ ଗୃହସ୍ଥ ତାକୁ ଷ୍ଟ୍ରଗଲିଂ କରିବାକୁ ପଡ଼େ, କ'ଣ ଷ୍ଟ୍ରଗଲିଂ କରିବାକୁ ପଡ଼େ, ପ୍ରଥମ ଅବସ୍ଥାରେ ମୁଁ କେମିତି ଟଙ୍କାଟା କମେଇକି ପଇସାଟା ହେଇଗଲେ ମୁଁ ଘରଟା ଛାଡ଼ିବି, ତାର ଗୋଟେ ଷ୍ଟ୍ରଗଲିଂ। ଯଦି ଜଣେ ଚାହୁଁଛି ମୁଁ ମୋ ପିଲା ଛୁଆ ବଡ଼ ହେଇଗଲେ ମୁଁ ମୋ ଘର ଛାଡ଼ିବି, ତାର ସବୁବେଳେ ଧ୍ୟାନ ରହୁଛି କେଉଁଟା, ମୁଁ କେମିତି ଘରଟାକୁ ଛାଡ଼ି ବାନପ୍ରସ୍ତ, ଅର୍ଥ ଆଣିକି ଘର ବାନପ୍ରସ୍ତ ହେଇଛି, ତା ଷ୍ଟ୍ରଗଲିଂ ସେଠି ରହିଲା। ତାପରେ ବାନପ୍ରସ୍ତ ହେଇଗଲା ପରେ ସେ ମନ୍ଦିରକୁ ଆସିଗଲା, ମନ୍ଦିର ଆସିଗଲା ପରେ ଭଗବାନଙ୍କର ସେବା କଲା ଭଲ ମନ୍ଦ କଲା ପରେ, ତାପରେ ସେ ଦେଖିବେ ପାଞ୍ଚ ଜଣ ଲୋକ ଏଠି, ସେମାନେ କେମିତି ତାକୁ ଭଲ ପାଉଛନ୍ତି ସମସ୍ତେ, ତାର ମନ ଭିତରେ କ'ଣ ଆସିବ, ମୋତେ କେହି ଭଲ ପାଉନାହାନ୍ତି, ମୋତେ କେମିତି ଲୋକ ଭଲ ପାଇବେ, ମୋତେ କେମିତି, ତେଣୁ ସେ ତାର ଷ୍ଟ୍ରଗଲିଂ ସେଠୁ ଷ୍ଟାର୍ଟ ହେଇଯିବ, ମୋତେ କେମିତି ସମ୍ମାନ ମିଳିବ, ମୋତେ କେମିତି ଲୋକ ଭଲ ପାଇବେ। ଏଇ ଯେଉଁ ଭକ୍ତିର ଏଇଟା ହେଉଛି ସ୍ୱାଭାବିକ ଆକର୍ଷଣ, ଭକ୍ତିଙ୍କର ଭକ୍ତି ମହାରାଣୀଙ୍କର ଦୟା ହେଉଛି ଯେ ତିଳକ ମାଳି ମାରିଲା ତା ପ୍ରତି ଲୋକମାନେ ଆକୃଷ୍ଟ ହେବେ, ଲୋକ ଆକୃଷ୍ଟ ହେଲା ମାନେ ତୁମେ କ'ଣ କହିବେ, ପ୍ରଭୁ ବୋଲି ଡାକିବେ, ସମ୍ମାନ ଦେବେ, ସେଠୁ ଆରମ୍ଭ ହେଲା ତୁମର, ତୁମ ମନ ଭିତରେ ଏସବୁ ଭଗବାନଙ୍କ ପାଇଁ। ଏ ଯେଉଁ ପୂର୍ବର ଆମେ ପୂର୍ବରୁ କେବେ ଏମିତି ଆଶା ଜୀବନରେ କରିନଥିଲେ ଯେ ବାବାଜି ହେଲେ ଏମିତି ଲୋକ ଖାନ୍ଦି ଏମିତି ରୁହନ୍ତି, ଏମିତି ସମ୍ମାନ ମିଳେ ବୋଲି କେବେ ଜାଣିନଥିଲା, କିମ୍ବା କେହି ବି ଭାବୁନଥିଲା ଯେ ମୁଁ ଯିବି ମଠକୁ ଗୋଟେ ପ୍ରଭୁପାଦ ଭଳିଆ ବଡ଼ ସାଧୁ ହେବି। ଛୁଆମାନେ ଯଦି ଛୁଆଙ୍କୁ ଇଣ୍ଟରଭ୍ୟୁ ନେଲା ବେଳେ କୁହନ୍ତି ତୁ କ'ଣ ହେବୁ, ନା ମୁଁ ଗୋଟେ ବିବେକାନନ୍ଦ ଭଳିଆ ଲୋକ ହେବି, ମୁଁ ଗାନ୍ଧୀ ଭଳିଆ ଲୋକ ହେବି, ଆମର କୌଣସି ବାବାଜି ସେ କେବେ ଭାବିବି ମଠରୁ ଆସିନଥିଲା ମୁଁ ପ୍ରଭୁପାଦଙ୍କ ଭଳିଆ ହେବି, ମୁଁ ଭକ୍ତିଜାନ ଠାକୁରଙ୍କ ଭଳିଆ ହେବି, ସେ ଆସିଥିଲା କ'ଣ ମୁଁ ଗୋଟେ ମୁଣ୍ଡ ଗୁଞ୍ଜିକି ମଠରେ ରହିବି, ମୁଁ ମନ୍ଦିରର ମୁଣ୍ଡ ଗୁଞ୍ଜିକି ରହିଯିବି। କିନ୍ତୁ ଏଠୁ ଆସିଗଲା ପରେ ଇଏ ହେଉଛି ଭକ୍ତି ମହାରାଣୀଙ୍କର ଗୌଣ ଫଳ, ତୁମେ ଭକ୍ତି କଲା ମାନେ ତୁମକୁ କ'ଣ ମିଳିବ, ସମ୍ମାନ ମିଳିବ, ଲୋକ ଭଲ ପାଇବେ, ତୁମକୁ ସମ୍ମାନ ଦେବେ, ପ୍ରଭୁ ବୋଲି କହିବେ, ତା ପଛରେ ତୁମେ ଗୋଡ଼େଇବନି, ସେଇଠି ଷ୍ଟାର୍ଟ ହେଇଗଲା ଲାଇଫ୍ର ଡିଫରେଣ୍ଟ ଡିରେକ୍ସନ୍, ତୁମେ ଆଉ ଗୋଟେ ଦିଗକୁ ପଳେଇବି, ସେତିକି ନ ଧରି ପାରିଲ ସେ ଛକଟାକୁ ହରିଣ ପଡ଼ିଲ, ଗୋଟେ ଛକ ରାସ୍ତା ଭଳିଆ। ଭକ୍ତି କଲା ପରେ ତୁମେ ତୋର ସମ୍ମାନ ଆସିବ, ଭଲ ପାଇବେ ଲୋକମାନେ, ତୁମେ ସେ ଭଲ ପାଇବା ପିଛା ପଛରେ ଯାଅ ନା, ତୁମେ ତୁମ ସେବାଟା କରିଚାଲ, ସେଥିରେ ଭଲ ପାଆନ୍ତୁ ନ ପାଆନ୍ତୁ, ତୁମେ ସେଇଟାକୁ ନ ଧ୍ୟାନ କରି ତାଙ୍କର ଭଲ ପାଇବାଟାକୁ ଧ୍ୟାନ କଲ, ସେଠି ତୁମ ଆରମ୍ଭ ହେଲା, ତୁମେ ତାଙ୍କୁ ସବୁବେଳେ ପ୍ରସନ୍ନ କରିବା ପାଇଁ ଚାହିଁବ, ଏଣେ ଚାଲିଥିବ ସେବା, ଲକ୍ଷ୍ୟ ରହିଥିବ ସିଏ ମୋତେ କିନ୍ତୁ ଭଲ କହିବେ, ସେଇଟା କ'ଣ ହବ ନା, ଯେତେବେଳେ ତୁମକୁ ଭଲ ନ କହିବେ ତୁମ ହୃଦୟରେ ଆସିବ କ'ଣ, ଈର୍ଷା, ସେ ଲୋକ କାହିଁ ମୋତେ ଭଲ କହୁନାହାନ୍ତି, ମୁଁ ଏତେ କରୁଛି ମୋତେ କାହିଁ ଆସିଲା, ଈର୍ଷା ଷ୍ଟାର୍ଟ ହେଇଗଲା। ଇଏ ଗୋଟେ ଛନ୍ଦି, ଗୋଟେ ସାଇନ୍ସ ଭଳିଆ, ଆଉ ଜଣେ ଜଣେ ବୈଷ୍ଣବ ଘର ଛାଡ଼ିକି ଆଇଲା ବା ଜଣେ ଭକ୍ତ ହେଇଛି, ଭକ୍ତ ଭକ୍ତ କାହିଁ ଈର୍ଷା କରୁଛି, ମଧୁଆ ମଧୁଆକୁ ଈର୍ଷା କରୁଛି, ନିଶାଖର ନିଶାଖରକୁ ଈର୍ଷା କରୁ ଈର୍ଷା କରୁଛନ୍ତି, ଈର୍ଷା କରୁନାହାନ୍ତି, ସେ ଯୋଉଠୁ ଦେଖିବ ନିଶାଖର ଯାଇ ତାଙ୍କ ତର ବସିଛି, ଭାଇ ଦେଲୁ ଗଞ୍ଜେଇବାଲା ପିଦେ ଗଞ୍ଜେ ପିଦେବ ମାନେ ମଦ ଖାଇଦେବ, ଯେଉଁମାନେ ପାପକର୍ମ କରୁଛନ୍ତି ତାଙ୍କ ଭିତରେ ଭଲ ଫ୍ରେଣ୍ଡସିପ୍ ଅଛି, ବୈଷ୍ଣବ ଗୋଟେ ବୈଷ୍ଣବ ଭିତରେ କାହିଁ ଏମିତି ଈର୍ଷା ମର୍ଷ ମାସ, କାରଣ ସେ କହୁଛି ଇଏ ଆଇଲା ମାନେ ମୋ ସମ୍ମାନର ବାଧା ହବ, ଇଏ ସୃଷ୍ଟି ହେଇଗଲା, କେତେବେଳେ ସୃଷ୍ଟି ହେଇଯିବ ଯେତେବେଳେ ଏଇ ପଏଣ୍ଟ ସେ ନ ଧରିପାରିଲା, ଇଏ କେତେବେଳେ ନ ଧରିପାରିଲା, ଯେତେବେଳେ ସେ ସେବା କରି କଲା ତାକୁ ସମ୍ମାନ ମିଳିଲା, ସେ କ'ଣ କଲା, ଆଉ ସେବା ଉପରେ ଧ୍ୟାନ ଦେଲାନି, ସମ୍ମାନ ଉପରେ ଧ୍ୟାନ ଦେଲା। ସେ କହିଲା କେଉଁ ସେବାଟା କଲେ ମୋତେ ସମ୍ମାନ ମିଳିବ, କ'ଣଟା କଲେ, ସବୁବେଳେ ତାର ମାଇଣ୍ଡଟା ଡାଇଭର୍ଟ ହେଲା। ଏଇଟା ଧୀରେ 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 ଦୁଃଖୀ ହେଇଯାଆନ୍ତି ନା, ମାନେ ମୁଁ ଖୋଲା କରି କହୁଛି, ଏଥିରେ କିନ୍ତୁ ଅସୁବିଧା ନାହିଁ। ଯେତେବେଳେ ସେମାନେ ସିନିୟର ହେଇଯିବ, ମନେକର ଏଠି ମୁଁ ସିନିୟର ଅଛି, ସପୋଜ୍ ମୁଁ ଏଠି ସିନିୟର ଅଛି, କାଲି ଏଇ ମନ୍ଦିର ଆଉ ଜଣେ ରହିଲା, ଭଲ ସୁନ୍ଦର ପ୍ରବଚନ ଦେଲା, ଭଲ କଥା କହିଲା, ହଜାର ହଜାର ଲୋକଙ୍କୁ ସେ ଭକ୍ତ କରିକି ଆଣିଲା, ତେଣୁ ତା ଲୋକ ଆସିବେ, ତୁମକୁ କିଏ ଚିହ୍ନାନ୍ତି, ବା ତୁମେ ସେ ସିନିୟର ହେଇଥିଲେ ବସିଥିବ, ତା ସିଏ ଭକ୍ତ କରିକି ଆସିବ, ମାନେ ସମ୍ମାନ କାହାକୁ ଦେବେ, ଲୋକ ତାଙ୍କୁ ଦେବେ ନା, ଆଉ ତାଙ୍କୁ ଦେବେ, ସିଏ ପ୍ରଚାର କରୁଛି, ପିଲାମାନେ ଭକ୍ତ ଆଣିଛି, ତାକୁ ଆସିବେ ପ୍ରଣାମ କରିବେ, ତୁମ ଆଗରେ ପ୍ରଣାମ କରିବେ, ତୁମକୁ ପ୍ରଣାମ କରିବେନି, ହରେ କୃଷ୍ଣ କହିଦେଇ ପଳେଇବେ, ତୁମେ ଦେଖିଲେ କ'ଣ ହବ, ଆରେ ଏ କାଲିକାର ଛୁଆ ଆସିଥିଲା, ସିଏ ଯାଇ ପ୍ରଚାର କରି ଚାଲିଗଲା, ମୁଁ ଏଠି ବସିଛି, ମୋତେ କେଉଁଠି ପଚାରୁନାହାନ୍ତି କିଛି, ତୁମେ ମନୁଷ୍ୟ ନା, ତୁମେ ଯଦି ସେଇ ପ୍ଲାଟଫର୍ମକୁ ନ ଯାଇଥିବ ଆଉ ପାରିବନି। ଏଇଟା ହେଉଛି ଆଉ ବର୍ତ୍ତମାନ ଅସୁବିଧାଟା କ'ଣ, ଜଗତରେ ପୁରା ଯଦି ପୁରା ପିକ୍ଚରଟାକୁ ତୁମେ ଦେଖିବ ଭଲ ଭାବରେ, ସେଥିପାଇଁ ବହୁତ ହେଲେ ତୁମେ ସିନିୟର ହେଇଯିବ, ତୁମେ ସବୁବେଳେ ଚେଷ୍ଟା କର, ମୁଁ ସିନିୟର ହେଇଗଲି ଭକ୍ତିରେ, ବର୍ତ୍ତମାନ ମୁଁ ସିନିୟର ହେବି, ସିଏ ସମ୍ମାନ ମିଳୁ ନ ମିଳୁ କ'ଣ କରୁ, ଆମର କ'ଣ ଆବଶ୍ୟକ ଅଛି, ଆମେ କ'ଣ କ'ଣ ଶିଖିଲେ। ମାଧବେନ୍ଦ୍ର ପୁରୀ ସମ୍ମାନକୁ ଭୟ କରିକି ପଳାଉଥିଲେ। ଜଗତରେ ଯେତେବେଳେ ସବୁ ଲୋକ, ଯେତେବେଳେ ତୁମେ ସେଇ ସ୍ଥିତିକି ଯିବ, ସବୁ ଲୋକ ତୁମକୁ ନିନ୍ଦା କରିବେ, ସେତେବେଳେ ତୁମ ଠିକ୍ ଭଜନ, ଯେତେବେଳେ ସବୁ ଲୋକ ତୁମକୁ ନିନ୍ଦା କରିବେ, ଯେତେବେଳେ ତୁମେ ମ୍ୟାଚ୍ୟୁର୍ଡ ହେଇଗଲେ, ସବୁ ଲୋକ ତୁମକୁ ନିନ୍ଦା କରିବେ, ସେତେବେଳେ ତୁମ ଠିକ୍ ଭଜନ, କାରଣ କେମିତି ସେତେବେଳେ କେମିତି ଭଜନ ହେବ, ସବୁ ଲୋକ ନିନ୍ଦା କରିଲେ ଛାଡ଼ିଦେବ, ଜଣେ ଯେତେବେଳେ ମ୍ୟାଚ୍ୟୁର୍ଡ ନ ହେଇଥିବ, ସବୁ ଲୋକ ନିନ୍ଦା କଲେ ତାର ଉତ୍ସାହ ପାଇବନି, ଆରେ ସବୁ ଲୋକ ମୋ ପଛରେ ଲାଗିଛନ୍ତି, ସବୁ ଲୋକ ମୋତେ ସମାଲୋଚନା କରୁଛନ୍ତି, ଛାଡ଼ିଦେବ ନାଇଁ। ଯିଏ ଭକ୍ତି କରୁଥିବ, ଯିଏ ଗୁରୁଙ୍କର ସେବା କରୁଥିବ, ଯେତେବେଳେ ସବୁ ନିନ୍ଦା ପ୍ରସଙ୍ଗ ଆସିକି ପହଞ୍ଚିବ, ସେ ଜଗତ ପ୍ରତି ବିମୁଖ ହବ। ଏ ଜଗତଟା ହଉଛି ଭଦ୍ରଲୋକର ଜାଗା ନୁହେଁ, ଆରେ ଏ ଜଗତର କ'ଣ, ଛାଡ଼ ସମ୍ମାନ, ମୋତେ ଜଗତକୁ ଛାଡ଼ିବାର ଅଛି ନା, ଜଗତର ମୋର କାହା ସହିତ ସମ୍ପର୍କ ନାହିଁ, ସେ ନିନ୍ଦାଟା ହିଁ ତୁମକୁ ସାହାଯ୍ୟ କରିବ। ଯଦି ଭଗବାନଙ୍କର ଗୋଟେ କୃପା ଅଛି, ତୁମେ ସେବା କରୁଛ, ତା ଭିତରେ ଏଇ ବ୍ୟବସ୍ଥାଟା ଗୋଟେ ଆସିଗଲା, ଜଗତରେ ତୁମକୁ ବହୁତ ଲୋକ ବହୁତ ପ୍ରକାର କଥା କହିବେ, ଆଉ ତୁମେ ପ୍ରକୃତରେ ଭଜନ କରୁଛ, ଗୁରୁଙ୍କର ସେବା କରୁଛ, ତୁମର ଜଗତର ପିକ୍ଚରଟା ଆଖିଆକୁ ଚାଲିଆସିବ। ଏ ଜଗତ ହେଉଛି ଏଇ ଲୋକମାନଙ୍କର ସ୍ଥାନ, ଏଇ ଜଗତ ହେଉଛି ଏଇ ଲୋକମାନଙ୍କର ସ୍ଥାନ, ଏ ଯୁଗ ଶାନ୍ତ, ଏ ଜଗତ ଶାନ୍ତପ୍ରିୟ ଲୋକମାନଙ୍କର ନୁହେଁ, ଭଦ୍ର ଲୋକଙ୍କର ସ୍ଥାନ ନୁହେଁ, ଏଠି ସରଳ ଶାନ୍ତପ୍ରିୟ ଲୋକ ରହିପାରିବେନି, ଏଇଟା ଗୋଟେ ପ୍ରିଜନ୍ ହାଉସ୍ କ'ଣ କାରାଗାର, ଏଠି କେବଳ ଏ କପଟୀ ଦୁରାଚାରୀ ଦୁଷ୍ଟ ଏମାନେ ସବୁ ରହିବେ, କାରଣ ଏଇଟା କାରାଗାର ନା, ଏଠି ଭଦ୍ରଲୋକ କେମିତି ରହିବେ, ଭଦ୍ରଲୋକ ରହିପାରିବେ, ସେଇଟା ଅନୁଭବର ବିଷୟ ହବ। ଯଦି ଜଣେ ସେବା କରୁନଥିବ ଏନଫ୍, ଯାହା କୁହନ୍ତି ପ୍ରଚୁର, ତାର ମାଚ୍ୟୁରିଟି ଯାହାକୁ ଯାଏ କ'ଣ ପରିପକ୍ୱ ଅବସ୍ଥା ଆସିନଥିବ, ସେ ଛାଡ଼ିଦେବ, ସମସ୍ତେ ବିରୋଧ କଲା ମୋତେ, ନାଇଁ ନାଇଁ ଜଗତର ସମସ୍ତେ ବିରୋଧ କଲେ ବି ଆଉ କ'ଣ, ମାଳି ଛାଡ଼ିଦେବି, ଗୁରୁଙ୍କୁ ଛାଡ଼ିଦେବି, ତିଳକ ଛାଡ଼ିଦେବି, ଜଙ୍ଗଲରେ ରହିବି, ଭିକ ମାଗି ଖାଇବି, ଖଟି ଖାଇବି, କେମିତି ଭଗବାନଙ୍କୁ ଛାଡ଼ିଦେବି, ଗୁରୁଙ୍କୁ କେମିତି ଛାଡ଼ିଦେବି, ସେଟା ତ ହେଇପାରିବନି। ଏଥିପାଇଁ ପରିପକ୍ୱ ଅବସ୍ଥା ଦରକାର, ଜଗତକୁ ଚିହ୍ନ ଆଗେ, ଆମେ ତ ବର୍ତ୍ତମାନ ସେ ନିଜକୁ ଚିହ୍ନି ପାରୁନେ, ଆଉ ଫାଷ୍ଟ ନିଜକୁ ଚିହ୍ନ, ମୋ ସ୍ଥିତିଟା କ'ଣ, ମୁଁ କ'ଣ, ମୁଁ କୃଷ୍ଣଙ୍କର ଦାସ, ଆଉ ମୋ ହୃଦୟ ଭିତରେ କ'ଣ ରହିଛି, ମୁଁ କେମିତି କିଭଳି କୃଷ୍ଣଙ୍କର ଦାସ ହେବି, ତାପରେ ଜଗତର ସ୍ୱରୂପକୁ ଦେଖ, ଭଜନ କଲେ ଜଗତକୁ ଜାଣିଦେବ, ଏ ଜଗତର କାହା ପାଇଁ ଏ ଜଗତଟା, ତୁମର ତ ଜଗତ ପ୍ରତି କିଞ୍ଚିତ ଆସକ୍ତି ରହିଛି, ତୁମେ ପୁଣି ଜଗତକୁ ଆସିବାକୁ ପଡ଼ିବ ନା, ଆଉ ଭଗବାନ ଯେତେବେଳେ ଜଗତରୁ ତୁମକୁ ବିଦାୟ ଦେଇକି ଯିବେ, ଜଗତରେ ତୁମକୁ କୌଣସି ଜିନିଷ କ'ଣ ଭଲ ଲାଗୁଥିବ କି, କାରଣ ଭଗବାନଙ୍କର ଯେଉଁ ଚିନ୍ମୟ ସ୍ୱରୂପଟା ଉପଲବ୍ଧି ହେଲା ପରେ ଏ ଜଗତର କ'ଣ କିଛି ନୁହେଁ, ସେଇଟା ପଢ଼ୁଛେ ଚିନ୍ତାମଣି ପ୍ରକର ସଦ୍ମସୁ କଳ୍ପ ବୃକ୍ଷମ, ଏଠି କ'ଣ ଅଛି, ଗଛଟା ଲଗେଇଲେ ଗଛ ହେଉଛି, ଭେଣ୍ଡି ଗଛ ଲଗେଇଲା ବେଳକୁ ସେ ଭେଣ୍ଡି ହେଉନି, ପୋକ ମାରିଦେଲାଣି, ଏଠି କ'ଣ ଅଛି, ଏଇଠି ରହିବ ଫଣ୍ଡ ଦୁଃଖ ରୋଗ ଶୋକ ମୃତ୍ୟୁ ଭୟ, କେତେ ପ୍ରକାର ଦୁଃଖ ଏ ଜଗତରେ, ଶତ୍ରୁତା ଆଜି ନିଜର କାଲି ପରର, ଇଏ ମଣିଷମାନଙ୍କୁ ଦେଖିଲେ ଘୃଣା ଲାଗୁଛି, ମନୁଷ୍ୟର ଯେଉଁ ସ୍ୱଭାବ ଆଜିକାଲି ହେଇଗଲାଣି, ମାନବିକ ଦେଖିଲେ ମନୁଷ୍ୟକୁ ଦେଖିଲେ ଘୃଣା ବି ଲାଗୁଛି ଭୟ ବି ଲାଗୁଛି, କାହାକୁ ଭଦ୍ର ବୋଲି କହିବୁ, କାହାକୁ ସରଳ ବୋଲି କହିବୁ, କାହାକୁ କ'ଣ କହିବୁ, ଚିନ୍ତା ଜାଣିବୁନି, ବାଘଟାକୁ ଦେଖିଲେ ତୁମେ କ'ଣ ଚିନ୍ତିବ, କ'ଣ ବାଘ ଆଇଲା କ'ଣ କରିବ, ଖାଇଦେବ, କୁକୁର ଆଇଲା କୁକୁର ବାଟରେ ଦେଖିଲେ କ'ଣ କରୁଛ, ଆଡ଼େଇକି ଯାଉଛ ନା ଆଉ ଏ କାଳିଆ କାମୁଡ଼ି ଦେଉ କି, ସମସ୍ତଙ୍କୁ ଚିହ୍ନି ହେଉଛି, ମଣିଷକୁ ଚିହ୍ନି ହେଉଛି, କିଏ ଜାଣିପାରିବନି ସେ ଆଜି ତୁମ ସାଙ୍ଗରେ ଇଏ କରୁଥିବ, ଫ୍ରେଣ୍ଡସିପ୍ କରୁଥିବ, କାଲି ପଟନି ବୁଲିଯାଏ, ସେ ପଛରେ ଲାଗିବ, ଆରେ ଭାଇ ଏତେ ଘୃଣ୍ୟ, ଆରେ ତୁମ ଭିତରେ ମଳ ଅଛି ଆଉ ତୁମେ ଗୋଟା ମଳ ଭାଇ ଯିବ ଗୁଡ଼ାକ, ମଳ ଭାଇ ଯିବ, ତୁମେ ଗୋଟେ ସାଧାରଣ ଗୋଟେ ସ୍ୱଚ୍ଛ ମାନବ ହୁଅ ତୁମେ, ତୁମେ ଭଗବାନ ପାଖକୁ କେମିତି ଯିବ, କେବେ ବି ଭଗବାନ ପାଖକୁ ଯାଇପାରିବନି, କୌଣସି ଭକ୍ତର ହୃଦୟରେ ଯଦି ଏଭଳି ସବୁ ଭାବନା ଅଛି, କାପଟ୍ୟ ଏସବୁ ଅତ୍ୟନ୍ତ ନୀଚ ଭାବନା, ସେ କେବେ ବି ଭଗବାନଙ୍କୁ ଯାଇପାରିବ, କେତେ ମାଳା ତିଳକ କଲେ ବି, କେତେ କ'ଣ କଲେ ବି, କେବେ ବି ପ୍ରଭୁ ପାଖକୁ ଯାଇପାରିବେନି, କାରଣ ହୃଦୟ ତାର ହେଉଛନ୍ତି ଅତ୍ୟନ୍ତ ମାନେ ଏଇ ଯେଉଁ କୁଟ କାପଟରେ ଭରପୁର ହେଇକି ଅଛି। ଆରେ ମାନବ ଆଗେ ଜଣେ ହୁଅ, ମାନବର ଗୁଣ ଗୁଡ଼ିକ ତୁମେ ଜାଣ, କେତେ ସୁନ୍ଦର ଜଣେ ମନୁଷ୍ୟ, କେତେ ଗୁଡ଼େ କୁକୁର ଖାଇଦେଲା ପରେ ଲାଞ୍ଜ ହଲଉଛି, ତା ମାଲିକକୁ ଚିହ୍ନିଲା ପରେ ସେ ତା ମାଲିକ ଛାତି ଉପରେ ଡେଇଁ ଯାଉଛି, ଗୋଟେ କୁକୁରର ଏତେ ଇଏ ଅଛି, ଗୋଟେ କେଉଁଠୁ ଗୋଟେ କିଏ ଗୋଟେ ଭିଡ଼ିଓ ଛାଡ଼ିଥିଲା ନା କ'ଣ, ସେ କୁକୁରଟା କ'ଣ କରୁଛି ସବୁ, ତା ଘରୁ ଯାଇକି ସବୁ ସେ ଚାଇନାରେ ନା କ'ଣ, ତା ମାଲିକ ରୋଗରେ ପଡ଼ୁଛି, ତାକୁ ଔଷଧ ଦରକାର, ମାଲିକ କିଛି ସେ ତ ଭାଷା ବୁଝିବନି ନା କୁକୁର, ମାଲିକ କିଛି ବୁଝିବନି, ସେ ମାଲିକ ଖାଲି ଲେଖିଦେଉଛି କାଗଜ ପେପର ଦେଉଛି, ସେ କୁକୁର ତାକୁ ଦାନ୍ତରେ ଧରିକି ଯାଇ ସିଧା ଚାଲିଲାଉଛି କେଉଁଠି ମେଡ଼ିକାଲକୁ, ତାକୁ ଏମିତି ଟ୍ରେନିଂ ଦେଇଛି, ଔଷଧ ଧରିକି ଯାଇକି ପୁରା ଟେବୁଲ ଉପରେ ଏମିତି କରିକି ଦେଖେଇଦେଉଛି, ସେ ତାକୁ ମେଡ଼ିସିନ ଦେଉଛି, କାମୁଡ଼ି ଆଣିକି ମାଲିକ କତର ପହଞ୍ଚିବ, ତାକୁ ଉଠେଇକି ଏମିତି ଉଠେଇକି ତାକୁ ଦେଇଦେଉଛି, ଆଶ୍ଚର୍ଯ୍ୟ ପୁରା, ପଶୁଟା ଏତେ କରୁଛି ତାର ମାଲିକ ପ୍ରତି, ଆଉ ଗୋଟେ ମନୁଷ୍ୟର ସେତିକି କୃତଜ୍ଞତା ନାହିଁ, ବିଚିତ୍ର ଏ ମନୁଷ୍ୟଟାକୁ ଦେଖିଲା ବେଳକୁ ମଣିଷର ଏ ସୃଷ୍ଟି, ଗୋଟେ ମଣିଷ ମଣିଷକୁ ମାରିଦେଉଛି, ଗୋଟେ ମଣିଷ ମଣିଷକୁ କେତେ କଷ୍ଟ ଦେଉଛି, କ'ଣ ମନୁଷ୍ୟ ଶବ୍ଦ ବୋଲି କୁହାଯିବ, ପଶୁ ବି ଏତିକି କଷ୍ଟ ଦିଏନି, ମଣିଷ ଯଦି କଷ୍ଟ ପାଉଛି କାହା ଦ୍ୱାରା ବେଶୀ କଷ୍ଟ ପାଉଛି, ମଣିଷ ଦ୍ୱାରା ପୁଣି ନିଜ ଲୋକ ଦ୍ୱାରା, କ'ଣ ମ୍ୟାନ୍ ନିଜ ବନ୍ଧୁ ବାନ୍ଧବ ଦେଖ, ତୁମ ରିଲେଟିଭ ମାନଙ୍କର ତୁମେ ଜଗତର ବେଶୀ କଷ୍ଟ ପାଇଛ, ଯଦି କଷ୍ଟ କାହା କତରୁ ପାଇଛ, ତୁମେ ଜଗତର ଦେଖ ତୁମ ରିଲେଟିଭ ମାନଙ୍କର, ସେଥିପାଇଁ ସେ କହିଲା ସୁଜନାକ୍ଷ ଦସ୍ୟୁ, ଭାଗବତ କହିଲେ ସୁଜନ ମାନେ ଦସ୍ୟୁ ଭଳିଆ, ଭାଗବତ ନିରପେକ୍ଷ ବାଣୀ ନା, ଏ ଶୁଣିବ ସେ ଡରିଯିବ, ଜଗତରେ ଯିଏ ଏତେ କଷ୍ଟ ପାଇଛି, ତୁମେ ଅଫିସରେ ଏତେ କଷ୍ଟ ପାଇନଥିବ, ଟ୍ରାଭେଲିଂରେ ଏତେ କଷ୍ଟ କଷ୍ଟ ପାଇଥିବ, ନିଜ ଲୋକ ପାଖରୁ, ନିଜ ଲୋକ ପାଖରୁ ଜଗତକୁ ଏବେ ଛନ୍ଦି ଦିଆଯାଇଛି, ଏଇ ଜଗତ ପ୍ରତି ସମ୍ପୂର୍ଣ୍ଣ ବିମୁଖ ଆମକୁ ହେବାକୁ ପଡ଼ିବ, ଜଗତ ଯଦି ଭଗବାନଙ୍କ ସୃଷ୍ଟିର, ମୋର ଏ ଜଗତରେ କିଛି ରହିବାର ନାହିଁ, ଏ ଜଗତକୁ ମୋତେ ଯୋଗାଡ଼ ହେଲେ ଛାଡ଼ିବାକୁ ପଡ଼ିବ, ତୁମେ ପ୍ରିପେୟାର ହେବାକୁ ପଡ଼ିବ, କିନ୍ତୁ ପ୍ରତିଷ୍ଠା ଯଦି ଅନ୍ତର ଭିତରେ ରହିଲା ତା ମାନେ କ'ଣ, କେଉଁଠି ତୁମେ ସମ୍ମାନ ଚାହୁଁଛ ଏଇ ଜଗତରେ, ତାହେଲେ ଏଠି କିଛି କଲେ ତ ତୁମକୁ ସମ୍ମାନ ମିଳିବ, ଖାଲି ତୁମକୁ କିଛି ସମ୍ମାନ ଦେବେ, ତୁମକୁ କିଛି ଏ ଜଗତ ପାଇଁ କରିବାକୁ ପଡ଼ିବ, ତାପରେ ସମ୍ମାନ ମିଳିବ, ଜଗତ ପାଇଁ କର ନା ଜୀବ ପାଇଁ କର, ତାହେଲେ ଜଗତ ପାଇଁ କରିବ, ଜୀବ ପାଇଁ କିଛି କରିବ, ତାହେଲେ ସମ୍ମାନ ପାଇବା ପାଇଁ, ତାହେଲେ ତୁମେ କେଉଁ ଜଗତରେ ରହିବ, ଏ ଜଗତ ଏ ଜଗତରେ ଆଶ୍ଚର୍ଯ୍ୟ, ଜଗତର ପୁରା ତୁମକୁ ଡୁବିକି ଭଗବାନଙ୍କ ସେବାରେ ରହିକି କେବଳ ତାଙ୍କ କୃପା ହେଲେ ତୁମେ ଟିକେ ସେ ଚେତନାରେ ସମୟଟାକୁ କାଟିଦେବ, ସମୟଟାକୁ କାଟିବା ବର୍ତ୍ତମାନ କଷ୍ଟ, ମନେ ରଖ ବର୍ତ୍ତମାନ ଯେଉଁ ଯୁଗ ଆସିଗଲା, ଆଉ ଯେଉଁ ଆମର ସଂସ୍କାରର ଯେଉଁ ପ୍ରଭାବ ରହିଲା, ସଂସ୍କାର ଏଣେ ପିତାମାତାର ହିସାବରେ ଆମର ସଂଘ ହିସାବରେ ବହୁତ କମ୍, ଭାଗବତ ଷ୍ଟାଣ୍ଡାର୍ଡ ହିସାବରେ ବର୍ତ୍ତମାନ ସମୟ କାଟିବା ତୁମକୁ, ତୁମେ ଯାଇ ଗୋଟେ ଜଣେ ଭକ୍ତ ମାର ପହଞ୍ଚ, ସେ ତୁମ ସାଙ୍ଗେ ଗୋଟେ ବିରୋଧ କଥା କହିଦେଲା, କ'ଣ ହେଲା ତୁମ ମୁଣ୍ଡ ଗଲା, ପଟ କିନ୍ତୁ ତୁମ ମୁଣ୍ଡ ଭିତରେ ଗୋଟେ ଜିନିଷ ପଶିଗଲା, ଆଉ ତୁମ ଚେତନାଟା କ'ଣ ରହିଲା, ଦିନମାନ ଭିତରେ ସେ ଚେତନା ରହିଲା, ପୂର୍ବକାଳରେ ସବୁ ଏମିତି ନଥିଲା, ଜଣେ ବୈଷ୍ଣବ ତାର ଆବଶ୍ୟକ ହିସାବରେ କଥା କହୁଥିଲା, ଅନ୍ୟଶେଷରେ କଥା କହିବନି, ତା ହୃଦୟରେ କୌଣସି ସନ୍ଦେହ ସମାଲୋଚନା ଜିନିଷ ଭରି କରିବନି, ବର୍ତ୍ତମାନ ଏତେ ଡିଫିକଲ୍ଟ ଗୋଟେ ଜଣେ ଭକ୍ତଙ୍କୁ କ'ଣ ଭକ୍ତି ଯାଜନ କରିବାରେ ତାର ସନ୍ଦେହ ଆସିଯାଉଛି, ବିଭିନ୍ନ ପ୍ରକାର ସେ ଚ୍ୟାଲେଞ୍ଜ ଫେସ୍ କରୁଛି ନା, ଏହା ସହିତ ସମାଜ ଭିତରେ ରହୁଛି ନା, ତାକୁ କେବଳ ବଞ୍ଚିବାର ରାସ୍ତା ହେଉଛି ଗୋଟିଏ, ସେ କେବଳ ଭଗବାନଙ୍କ ସେବା ଆଉ ତାର ଯେଉଁ ନାମ ଜପ ତାପରେ ଧ୍ୟାନ ଦେବ, ଅନ୍ନେସେସରି ଫ୍ରେଣ୍ଡସିପ୍ ଆବଶ୍ୟକ ନାହିଁ, ଡିଭୋଟି ସମାଜରେ ବି ଆମେ ବହୁତ ଲୋକଙ୍କ ସାଙ୍ଗରେ ମିଶିବା, ବହୁତ ଲୋକଙ୍କ ସାଙ୍ଗରେ ଇଏ କରିବା ନାହିଁ, କିଛି ଆବଶ୍ୟକ ନାହିଁ, ଯେଉଁମାନେ ତୁମକୁ ପରମାର୍ଥରେ ସାହାଯ୍ୟ କରିପାରିବେ, ସହାୟକ ହେବେ, ପ୍ରଜଳପି ନୁହନ୍ତି, ଅପରାଧ କରୁନାହାନ୍ତି, ସେବାନ୍ମୁଖୀ ନୁହନ୍ତି, ସେ ଗୁରୁ ଭାଇ ହୁଅନ୍ତୁ ବା କୌଣସି ଭକ୍ତ ହୁଅନ୍ତୁ, ସେଥିରେ କିଛି ମାନେ ନାହିଁ, ଯାହାର ସଙ୍ଗ ଫଳରେ ଆମ ହୃଦୟରେ ଗୁରୁ ଗୌରାଙ୍ଗଙ୍କ ପ୍ରତି ନିଷ୍ଠା ବଢ଼ୁଛି, ସେବା କରିବା ପାଇଁ ଉତ୍ସାହ ବଢ଼ୁଛି, ସମର୍ପଣ ଭାବ ପୂରୁଛି ତାର ସଙ୍ଗ ଆମେ କରିବା ଦରକାର। ଆମର ଏମିତି କିଛି ଆବଶ୍ୟକ ନାହିଁ, ଅନେସେସରି କିଛି ସଙ୍ଗ କରିବା ଆବଶ୍ୟକ ନାହିଁ, ତାପରେ ବରଂ ସେବାରେ ଲାଗିଯାଅ, ଭଜନ ଲାଗିଯାଅ ବହୁତ। କାରଣ ମନ ଭିତରେ ଯଦି ଥରେ ଗୋଟେ ଭାବନା ସୃଷ୍ଟି ହେଇଯାଏ, ସେଭଳି କୁଟ କାପଟର ଭାବନା, ତାକୁ ମନ ଭିତରୁ ବାହାର କରିହେବ, ବାହାର କରିହେବ। ସଫିସିଏଣ୍ଟ ଏନଗେଜମେଣ୍ଟ ନେଇ 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 ସେଥିରେ ସ୍ୱୀକୃତି ବି କିଛି ବଢ଼ିଗଲା, ମନ ବି ସେଠି ରହିଗଲା, ଭଗବାନ ବି କିଛି ଗୁରୁ ବୈଷ୍ଣବ କରୁଣା ହେଇଗଲା, ତାହେଲେ ତୁମେ ସମୟଟାକୁ କାଟିପାରିବ। ବର୍ତ୍ତମାନ ସମୟଟାକୁ କାଟିବା ଭକ୍ତି ଯୋଗରେ ବହୁତ ବଡ଼ କଷ୍ଟ, ବହୁତ କଷ୍ଟ। ଏଥିପାଇଁ ସ୍ପିରିଚୁଆଲ ଏନଗେଜମେଣ୍ଟ, ଆଧ୍ୟାତ୍ମିକ ଆମର ଯେଉଁ ସେବା ସବୁ ରହିଛି, ତାକୁ ତା ଦେହରେ ବହୁତ ଫୋକସ୍ କରିବାକୁ ପଡ଼ିବ। ପୁରା ରୁଟିନ୍ ଲାଇଫ, ଏତିକି ସମୟ ଶୋଇବି, ଏତିକି ସମୟ ଭୋଜନ କରିବି, ଏହାପରେ ଏତିକି ପଢ଼ିବି, ଏତିକି ମୋତେ ସେବା କରିବାକୁ ପଡ଼ିବ, ମୋତେ ୟାପରେ ଏତିକି ଏ ଜିନିଷ କରିବାକୁ ପଡ଼ିବ, ଏତିକି କାମ କରିବାକୁ ପଡ଼ିବ, ପୁରା ରୁଟିନ୍ ଲାଇଫ, ଆଉ ହଲଚଲ ନାହିଁ। ଏ ସମୟଟାକୁ ଆମେ ଏମିତି ନ କାଟିପାରିଲେ ଏଇସବୁ ଜିନିଷ ପଶି 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 ସେସବୁ ବୟସ ହେଇଗଲେ ପ୍ରତିଷ୍ଠା କ୍ଵାସ ଚାଲି ଆସିବ ମନ ସରିଲ। ଆଜି ତ ସୂକ୍ଷ୍ମ ସୂକ୍ଷ୍ମ ଜିନିଷ ଗୁଡ଼ିକ ଆମେ ତାହେଲେ ନ ଛାଡ଼ିପାରୁଛେ, ଭଜନ କ'ଣ? ଏଇଟା ସୂକ୍ଷ୍ମ ହୃଦୟ ଭିତରେ ସବୁ ରହିଯାଉଛି, ହୃଦୟ ଭିତରେ ପ୍ରତିଷ୍ଠାରେ ଗୋଟେ ଜ୍ୱଳନ ଅଛି। ଜ୍ୱଳନ କ'ଣ ବୁଝିପାରୁଛ? ହୃଦୟ ଜଳିବ ତୁମ ଆଗରେ ଯଦି ଗୋଟେ ଛୋଟ ପିଲା, ଗୋଟେ ଜୁନିୟର ଜୁନିୟର ପିଲା ଆଜି ଭଲ ପ୍ରବଚନ ଦେଇ ଭଲ ଭଲ କାମ କରିକି ତୁମେ ସବୁ ଚାଲି ଆସୁଛ, ତୁମେ ଦେଖିଲା ମାନେ କ'ଣ କରିବ? ତୁମେ ଜଳିଯିବ, ତୁମେ ଆସିବ ଈର୍ଷା, ତୁମେ କହିପାରିବ ନା ମୋର ହବନି ବୋଲି। ହବ କାହିଁକି, କାହିଁକି ହବ ନା? ଆମେ ଏଇ ଜଗତରେ ଶରୀର ଧରିଛେ, ଆଉ ଶରୀର ଶାରୀରିକ ଚେତନା ସ୍ତରରେ ଅଛେ, ଶାରୀରିକ ଚେତନା ସ୍ତରରେ ଅଛି। ଦେଖିଦେଲା ମାନେ ଆରେ ସିଏ କାଲି ଆସିଥିଲା, ଏ ପିଲାଟା ଏମିତି ଏମିତି କରିଦେଉଛି, ଏଇଟା ସାଙ୍ଗେ ସାଙ୍ଗେ ଈର୍ଷା ଆସିବ। କିନ୍ତୁ ଈର୍ଷା ଆସିଲେ ଆମକୁ କନସିୟସ୍ ହେବାକୁ ପଡ଼ିବ ଯେ ମୋର କାହିଁକି ଏଇଟା ହେଲାନି, ତାର କାହିଁକି ଏଇଟା ହେଲା। ମୁଁ ଦେଖିଛି ଗୋଟେ ଗରିବ ଲୋକମାନଙ୍କ ପାଖରୁ ସବୁ, ଆମେ ସବୁ ଛୋଟ ପିଲାବେଳେ ସବୁ ସେଇଟା ସବୁ ପୁରା ମୋ ମୁଣ୍ଡରେ ଗୋଟେ ଫିଡ଼ଅପ୍ ହେଇକି ରହିଛି, ପୁରା ଗାଉଁଲି ପରିବେଶ ସହିତ ଆମେ ରହିନୁ ବେଶୀ ଦିନ ଗାଁରେ, ହେଲେ ବି ସେଇଟା କାହିଁକି ଭଗବାନ ଦେହରେ ସବୁ ମୁଣ୍ଡରେ ରହିଛି ସେଇଟା ମୋତେ ଭାଗବତ ବୁଝିବାରେ, ଯେମିତି ମହାରାଜ କୁହନ୍ତି ନା ସବୁବେଳେ, ଭାଗବତ କେବଳ ଗାଁ ଛୁଆ ହିଁ ବୁଝିପାରିବେ, ଗାଉଁ ଲୋକ ହିଁ ବୁଝିପାରିବେ। ଭାଗବତର ଜୀବନଟା ସରଳ ଜୀବନ, ସରଳ ଜୀବନ ସହିତ ପୁରା ସମ୍ପୃକ୍ତ, ଗାଁ ଲୋକ ହିଁ ଟାଉନ୍ ବଜାର ରହିବା ଲୋକ ସେ ବୁଝିପାରିବେନି, ସେ ତାକୁ ସେ ଫିଲୋସଫିକାଲ କ'ଣ କୁହନ୍ତି ସେ ଲଜିକାଲ ଜିନିଷ କହିଲେ ସେ ବୁଝିବେ। ଦେଖ ଜଣେ ବୈଷ୍ଣବ କିଏ ବି ହଉ, ଜଣେ ସେତେବେଳେ ଦେଖିବ ଆଉ ଜଣେ ଜୁନିୟର ବା ନୂତନ ନବାଗତ ଭକ୍ତ ତାର କିଛି ଗୋଟେ ଆଡ଼ଭାନ୍ସ ହେଇଯାଉଛି, ତା ହୃଦୟ ଭିତରେ କ'ଣ ଆସିବ? ଆସିବ, ସେ କେମିତି ତା ମାଇଣ୍ଡ ବାଲାନ୍ସ କରିବ? ସେ କେବେ ଶୋଇପାରିବ? ତାକୁ ଏତେ ସମ୍ମାନ ଦେଉଛି, ସେ ଗଲାବେଳକୁ ଏତେ ଲୋକ, ସେ କ୍ଲାସ୍ ଦେଲାକୁ ହଜାର ପାଞ୍ଚଶହ ଲୋକ ବସିଲେଣି, ସିଏ ଯେତେବେଳେ ସିନିୟର ଗୋଟେ କ୍ଲାସ୍ ଦେଉ ତାକୁ ପାଖକୁ ହିଁ ବସୁନାହାନ୍ତି, ସେ କେବେ ବି କେହି ଶୋଇପାରିବେନି। ମୁଁ ଖୋଲା କରି କହୁଛି, ମୁଁ କାହାକୁ ସମାଲୋଚନା କରିବି, ଏଇଟା ଖୋଲା, କେବେ କେବେ ବି କେହି ଶୋଇପାରିବେନି, କେବେ କେହି ଶୋଇପାରିବେନି। ସେ କ'ଣ କରୁ, ସେ ଭଲ କହିକି ଲୋକ ତା କଥା ଶୁଣନ୍ତୁ ବା କ'ଣ ସେ କହୁ, କେବେ ଶୋଇପାରିବେନି। ଆରେ ଏତେ ଲୋକ ଏମିତି ସମ୍ମାନ, କେହି ଶୋଇପାରିବେନି। ଦୁର୍ଯ୍ୟୋଧନ ଶୋଇପାରିଲାନି, ଆଉ ପାଣ୍ଡବଙ୍କୁ ପଛରେ ଲାଗିବାର କାରଣ କ'ଣ? ରାଶୁୟ ଯଜ୍ଞ, ରାଶୁୟ ଯଜ୍ଞ ହେଲା କେବଳ କାରଣ, ଯୁଧିଷ୍ଠିର ଯେଉଁ ଐଶ୍ୱର୍ଯ୍ୟ, ଯୁଧିଷ୍ଠିର ଯେଉଁ ସମ୍ମାନ, ତାର ଯେଉଁ ପରିପାଟିକି ଦେଖିକି ଦୁର୍ଯ୍ୟୋଧନର ଦେହ ଚଢ଼ିଲା, ସେଠୁ ଆରମ୍ଭ କଲା ନା ଆଉ ସବୁ ସବୁ ଛୁଟ ଖୁଟଖାଟ ଆରମ୍ଭ କରି କେମିତି ତାକୁ ବିଦା କରିଦେଲା। ଆଉ ଗାଉଁଲି ଯୋଗ ହିଁ ବୁଝିପାରିବେ, ଜଣେ କେମିତି ମାଇଣ୍ଡକୁ ବାଲାନ୍ସ କରିବ, ଜୁନିୟର ପିଲା ସେ ତା ଜୁନିୟର ଜୁନିୟର ପିଲାଟା ସେ ଏତେ କାମ କରିପକାଇଲାଣି, ଏହା କରିପକାଇଲାଣି, କେମିତି ସେ ମାଇଣ୍ଡକୁ ବାଲାନ୍ସ କରିବ? ଆମେ ଆମେ ଭକ୍ତ କି ବାଲାନ୍ସ କରିଦିଅନ୍ତୁ, ଗାଉଁ ଲୋକ ବାଲାନ୍ସ କରିଦିଅନ୍ତୁ, ଗାଉଁ ଲୋକ ବାଲାନ୍ସ କରିଦିଅନ୍ତୁ। ମୁଁ ସବୁ ଆମେ ଗାଁରେ ଦେଖିଛୁ, ସେ କହିଲେ ଯେ ଗାଉଁ ଲୋକ ଥିବେ ଯେ ଆଉ ସିଏ ତାର ଗରିବର ଛୁଆଟା କେତେ ପାଠ କଷ୍ଟ କରିକି ପାଠ ପଢ଼ି ଚାଷ କରି ଟ୍ୟୁସନ୍ କରିକି ଆଜି ଫାର୍ଷ୍ଟ କ୍ଲାସ୍ ପାଇଗଲା, ଯାହା ତା କପାଳରେ ଥିଲା ଭଗବାନ ତାକୁ ସାହାଯ୍ୟ କଲେ। କେବେ ଈର୍ଷା କରେନି, ମୋ ଛୁଆଟା ମୂର୍ଖ ହେଇଗଲା, ତା ପୁଅଟା ତା ପୁଅ ଛେଳି ଜଗୁଥିବ, ତା ପୁଅ ଛେଳି ଜଗୁଥିବ, ଗରିବ ଈର୍ଷା କରୁନି କି ଧନୀ ଈର୍ଷା କରିବ? ଧନୀ କ'ଣ କହିବ, ଦେଖ ଭାଇ ମୋ ପୁଅଟା ଏତେ ଟ୍ୟୁସନ୍ ଦେଲି, ଆ କଲି ତା କଲି, ଏ ଥାର୍ଡ଼ କ୍ଲାସ୍ ପାଇଲା ସିଏ ଫାର୍ଷ୍ଟ। ଗରିବ କ'ଣ କହୁଛି? ଦେଖ ତୁମେ ଭାରତ ଓଡ଼ିଶାର ସଂସ୍କୃତି ଏହା ଥିଲା, ଆଜିକାଲି ମୁଁ କହିପାରିବିନି କ'ଣ ହେଉଛି, ଆମେ ସବୁ ଆମେ ସବୁ ନିଜେ ଦେଖିଛୁ। ଯାହା ହଉ ପ୍ରଭୁ ତାର ଡାକ ଶୁଣିଲେ ଆଉ ଏମିତି କହିବେ ଗାଁ ଲୋକ, ଯାହା ହଉ ତା ପ୍ରଭୁ ଡାକ ଶୁଣିଲେ ଗରିବ ଛୁଆଟି ପାଠ ପଢ଼ୁଥିଲା, କ'ଣ କ'ଣ ଟ୍ୟୁସନ୍ କରୁଥିଲା, ଆଣେ ବହୁତ କଷ୍ଟ କରୁଥିଲା, ଚାଷ କାମ କରୁଥିଲା, ବାପକୁ ସାହାଯ୍ୟ କରୁଥିଲା, ଆଜି ଆଉ ମେଟ୍ରିକରେ ଫାର୍ଷ୍ଟ କ୍ଲାସ୍ ପାଇଗଲା, ଭଗବାନ ତା ଡାକ ଶୁଣିଲେ ଆଉ ତା ବାପର ପିଲାଟି ବି ଭଲ ପଢ଼ିଥିଲା। ସିଏ କେବେ କହିବନି ମୋ ପଟେ ଛେଳି ଜଗୁଛି ତା ପୁଅ କେମିତି ହେଇଗଲା ଇଏ ହେଇଗଲା ତାହେଲେ ସେ କହୁନି ଲୋକ କେମିତି ମାଇଣ୍ଡକୁ ବାଲାନ୍ସ କରିବ ତା ଭାଗ୍ୟରେ ଯାହା ଭଗବାନ ରଖିଥିଲେ ମୁଁ ଜଣେ ବୈଷ୍ଣବ କରିପାରିବନି ସେ ମ୍ୟାଚୁର୍ଡ ନ ହେଇଥିବ ଏନଫ୍ ସାଙ୍ଗେ ସାଙ୍ଗେ ଇଚ୍ଛା ଆସିବ ସିଏ ଏଇଟା କରିଦେଉଛି ସିଏ ଏମିତି ପ୍ରବଚନ ଦେଇଦେଉଛି ସିଏ ଏମିତି କରିଦେଲା ସିଏ ଏଇଟା କରିଦେଲା ଭାଇ ଦେଖ ଗୋଟେ କର୍ମୀ ଲୋକ ବିଡ଼ି ଖାଇକି ସେ କଥା କୁହନ୍ତି ବିଡ଼ି ଟାଣୁଥିବେ ଲୁଙ୍ଗି ପିନ୍ଧିବେ ଏ କଥା କହୁଥିବେ ଯାହା ମେଟ୍ରିକ୍ ରେଜଲ୍ଟ ଦେଖରେ ସେ ଭାଇ ଏଇ କାମ କରିଦେଇଛି ଭଗବାନ ତାକୁ ଆରେ ତୁମେ ଭଗବାନ ନା ସେତିକି ନେଇପାରୁନୁ ଯାହା ହଉ ସେ ତାର ସେତିକି ପୂର୍ବର ସ୍ୱୀକୃତି ଅଛି ଯାହା ହଉ ନୂଆ ପିଲା ଠିକ ଏତିକି କରୁଛି ମୋର ଯେତିକି ବହୁମତ ଦେଇଛନ୍ତି ମୁଁ ସେତିକି କରିବି ଆମକୁ ଗୋଟିଏ ଲକ୍ଷ୍ୟ ରଖିବାକୁ ପଡ଼ିବ କାହାକୁ ସମ୍ମାନ ମିଳୁ ନ ମିଳୁ ସବୁବେଳେ ଗୋଟିଏ ମନେ ରଖ ଆମେ ଯିବା କେଉଁଠିକି ଯଦି ଭଗବାନ ପାଖକୁ ଯିବା ପାଇଁ ଚାହୁଁଛେ ସେଠି ସମସ୍ତେ ଏକ ସେଠି ଗୁରୁ ବି ସେଠି ଯାଇ ପହଞ୍ଚିବ ଶିଷ୍ୟ ଏ ଜଗତର ଆମର କ'ଣ କାମ ଅଛି ଭକ୍ତି ନ ପାଇଲେ ତ କେହି ଯାଇପାରିବେନି ଯଦି ଭକ୍ତି ପାଇବେ ତାହେଲେ ପୂଜାରୀ ବି ସେଠି ଯିବ ଝାଡ଼ୁଦାର ବି ସେଠି ଯିବ ସନ୍ନ୍ୟାସୀ ବି ସେଠି ଯିବ ସେଠି ଆଉ ତୁମେ କହିପାରିବନି ମୁଁ ସନ୍ନ୍ୟାସୀ ଆଜ୍ଞା ମୁଁ ସନ୍ନ୍ୟାସୀ ଭକ୍ତ ମୁଁ ଗୁରୁ ଥିଲି କୋଉଠି ଭୌତିକ ଜଗତରେ ଗୁରୁ ଥିଲି ମୁଁ ମୋ ପାଇଁ ରାଧାରାଣୀ ଗୋଟେ ସ୍ପେଶାଲ ସେବା କିଛି ଦିଅନ୍ତୁ ଏଠି ଗୁରୁ ସେବା ମୁଁ କରିବି ସେଠି ତୁମର କେହି ଗୁରୁ ପୂଜା କରିବେନି ତୁମ ଚେଲା ପୂଜା ବି କେହି କରିବେନି ସେଠି ତୁମେ ସମସ୍ତଙ୍କର ଚେଲା ହେଇକି ରହିବ ଆମେ ସେଇଠିକି ଯିବା ନା ଯେଉଁଠି କିଛି ପୋଜିସନ ନାହିଁ ସେଥିପାଇଁ ସେ ଏଫ୍ଟି ଟ୍ରେନିଂ ଦେଇଦେଲେ ସେଠିକାର ଲୋକ ଏଠିକା କଥା କହିବେ ସେଠିକାର ଲୋକ ସେଠିକାର କଥା କହିବେ ନା ରୂପକ ସ୍ୱାମୀ କ'ଣ କହିଲେ ଅନ୍ୟ ବିଳାସୀ ତାମ ଶୂନ୍ୟମ ସେ ସେଠିକାର ଲୋକ ନା ରୂପମଞ୍ଜରୀ ସେ କହିଦେଲେ ସବୁ ବିଳାସରୁ ମୁକ୍ତ ହୁଅ ଆମର ସେଥିପାଇଁ ଏଇଟା ବର୍ଣ୍ଣାଶ୍ରମ ସିଷ୍ଟମଟା କରାଯାଇଛି କିନ୍ତୁ ଆମେ ହେଉଛୁ ବର୍ଣ୍ଣାଶ୍ରମ ସିଷ୍ଟମ ଉର୍ଦ୍ଧ୍ୱରେ କାରଣ ବର୍ଣ୍ଣାଶ୍ରମ ସିଷ୍ଟମ ଦ୍ୱାରା ଆମେ ଭକ୍ତିଟା କରିବା କିନ୍ତୁ ଭକ୍ତି ହେଉଛି ବର୍ଣ୍ଣାଶ୍ରମ ସିଷ୍ଟମ ବର୍ଣ୍ଣାଶ୍ରମ ଧର୍ମର ଉପରେ ସେଥିରେ ଚୈତନ୍ୟ ମହାପ୍ରଭୁ କାଟିଦେଲା ନାହଂ ବିପ୍ର କହିଲା ମୁଁ ଗ୍ରସ୍ତ ନୁହେଁ ମାନପ୍ରସ୍ତ ନୁହେଁ ମୁଁ ସନ୍ନ୍ୟାସୀ ବି ନୁହେଁ ମୁଁ ହେଉଛି ଗୋପୀ ଭର୍ତ୍ତୁ ପାଦ କମଲ ଦାସ ଦାସ ଆମେ ସବୁ ସେୟା ନା ଇଏ ସବୁ ଶୃଙ୍ଖଳା ପାଇଁ ସ୍ଥିତି ପାଇଁ ରଖାଯାଏ ତୁମେ ଏଇ ସ୍ଥିତିକି ଯିବ ଏଇଭଳି ଇଏ କରିବ କିନ୍ତୁ ଲକ୍ଷ୍ୟ ହେଉଛି କୃଷ୍ଣଙ୍କୁ ଭଲ ପାଇବା ତାଙ୍କ ପାଖକୁ ଗଲାବେଳେ ଏ ସମ୍ମାନ କ'ଣ କାମରେ ଲାଗିବ କ'ଣ ତାଙ୍କର କାମରେ ଲାଗିବ ଯିଏ ଶୁଦ୍ଧ ଭକ୍ତି ପାଇଲା ତାଙ୍କ ପାଇଁ ସବୁବେଳେ ଦ୍ୱାର ଖୋଲା ସେଠି ଯେମିତି ମାନେ ନାହିଁ ଯେ ଗୋଟେ ଜଣେ ମାତାଜୀ ଗଲେ ତାକୁ କହ ସେ ଶୁଦ୍ଧ ଭକ୍ତି କରିଦେ ନାହିଁ ତୁ ମାତାଜୀ ଲୋକ ତୁ ପଛରେ ଲାଇନ ଦେ କି ତୁ ବ୍ରହ୍ମଚାରୀ ତୁ ଆଗେ ପଳିଆ କି ତୁମେ ସନ୍ନ୍ୟାସୀ ତୁମେ ସେମିତି ନାହିଁ ଶୁଦ୍ଧ ଭକ୍ତି ପାଇଲା ପରେ ତୁମେ ଚିନ୍ମୟ ସ୍ୱର ପାଇଲ ଗଲା ଆଉ ସେଥିରେ ଡେଜିଗ୍ନେସନ ଫ୍ରି ଆଉ ଉପାଧି କିଛି ନାହିଁ ଆଉ ସବୁ ସେଠି ଦାସ ଦାସ ସ୍ୱରୂପ ହେଇଗଲା ଦାସ ଦାସୀ ଆଉ ଏ ଜଗତର ଯେଉଁ ଉପାଧି ଗୁଡ଼ାକ ରହିଛି ସେଥିପାଇଁ ସେ କହିଲେ ସର୍ବ ଉପାଧି ବି ନିର୍ମୁକ୍ତମ ତତ୍ପର ତ୍ୱେନ ନିର୍ମଳ ଋଷିକେଣ ହୃଷିକେଶ ସେବନମ ଭକ୍ତି ଉଚ୍ଚେତେ କେତେ ସୁନ୍ଦର କଥା ଲେଖିଛନ୍ତି ତ ଆମେ ପଢ଼ିଛେ ଦେଖିଲେ ତାକୁ କ'ଣ ଲେଖିଲେ ସର୍ବ ଉପାଧି ବି ଏଣେ କହିଲେ ଅନ୍ୟ ବିଳାସିତା ଶୂନ୍ୟମ ସେଠି ଶୂନ୍ୟ କହିଲେ ଏଠି ପୁଣି କହୁଛନ୍ତି ସର୍ବ ଉପାଧି ବି ନିର୍ମୁଖ ଉପ ଉପାଧି ମାନେ କ'ଣ ଏ ବର୍ଣ୍ଣାଶ୍ରମ ଧର୍ମର ଯେଉଁ ଉପାଧି ରହିଲା ମୁଁ ବ୍ରାହ୍ମଣ ମୁଁ କ୍ଷତ୍ରିୟ ମୁଁ ବୈଶ୍ୟ ମୁଁ ଶୂଦ୍ର ସେ ଗୃହସ୍ଥ ମୁଁ ବ୍ରହ୍ମଚାରୀ ମୁଁ ସନ୍ନ୍ୟାସୀ ମୁଁ ସ୍ତ୍ରୀ ମୁଁ ପୁରୁଷ ଉପାଧି ସର୍ବ ଉପାଧି ତାପରେ ବିନିର୍ମୁକ୍ତମ ନ ତୁ ନିର୍ମୁକ୍ତମ ବିଶବ୍ଦ କଣ ବି ହେଲା ଉପସର୍ଗ ବିଶେଷ ଭାବରେ ଟୋଟାଲ କିଛି ନଥିବ ମୁଁ ସନ୍ନ୍ୟାସୀ ମୁଁ ଗୃହସ୍ଥ ମୁଁ ବ୍ରହ୍ମଚାରୀ କିଛି ତୁମର ନଥିବ ସବୁ ଉପାଧିରୁ ବିନିର୍ମୁକ୍ତ ହେଇଥିବ ହୃଦୟରେ କେବଳ ଗୁରୁଦାସ ବୈଷ୍ଣବ ଦାସ କୃଷ୍ଣ ଦାସ ଭାବନା ଥିବ ମୋର ସ୍ୱରୂପ ହେଉଛି ଏଇଟା ମୁଁ ତ ଦାସ ମୋର ଗୋଟେ କ'ଣ ସର୍ବ ଉପାଧି ବିନିର୍ମୁକ୍ତମ ତତ୍ପର ତ୍ୱେନ ନିର୍ମଳମ ତାପରେ ଆରମ୍ଭ ହୃଷିକେଣ ହୃଷିକେଶ ସେବନ ଯେତେବେଳେ ଉପାଧି ବିନିର୍ମୁକ୍ତ ହେଇକି ନିର୍ମଳ ସ୍ଥିତିରେ ଋଷିକ ଇନ୍ଦ୍ରିୟଙ୍କ ଦ୍ୱାରା କୃଷ୍ଣଙ୍କର ସେବା କରିବ ଭକ୍ତି ଉଚିତ ଭକ୍ତିର ସଂଜ୍ଞା ଡାଇରେ ଶୁଦ୍ଧ ଭକ୍ତିର ସଂଜ୍ଞା ଏଠି କୌଣସି ଜୀବନରେ ଜଣେ ଯେତେ ଶୁଣିବେ ଯଦି ଖାଲି ଏତେ ପ୍ରକାର ଜିନିଷ ଅଛି କେମିତି ମୁଁ କୃଷ୍ଣଙ୍କୁ ପାଇବି ମୋ ଦ୍ୱାରା କ'ଣ ହବ ଆରେ ସରଳ ଉପାୟ ଉପାୟ ସରଳ ତୁମେ ଯଦି ସରଳ ଉପାୟରେ ଯାଉନ କ'ଣ କରାହବ ଜଟିଳ ରାସ୍ତା ଅଛି ଇଲେକ୍ଟ୍ରିକ ବିଲ୍ ସେ ଗୋଟେ ଗୋଟେ କ'ଣ କୁହେନି କ'ଣ ଏତିକି ଦିନ ଦିଆଗଲା ଅଫିସ୍ ଖୋଲା ହେଲା ତୁମେ ନେଇ ଡିପୋଜିଟ୍ କରିଦିଅ ନା କ'ଣ ମୁଁ ସେଟା ଯେଉଁ ଆଗରୁ ଆମର ଗୋଟେ ମନେ ରଖିଲି ଛୁଆଟି ବେଳେ ସିଏ ଗାଁ ଗହଳିରେ କୋରକ ହେଇଯାଏ କୋରକ କୋରକ କ'ଣ ଜାଣିଛ ଜାଣିନ ତୁମେ କ'ଣଟା ଆଉ ଜାଣିବ ଲୋନ୍ ଆଣିଥିବ ବ୍ୟାଙ୍କରୁ ସେଟାକୁ ତୁମ ଟାଇମ୍ ହିସାବରେ ସୁଝିଦେବାର ଅଛି ଏବେ ତ କୋରକ ନାହିଁ ଏବେ ସେଟା ନାହିଁ ମୁଁ ଦେଖିଛି କୋରକ ମୁଁ କୋରକୁ ଦେଖିଛି ସବୁ ଗରିବ ଲୋକ ସବୁ ଚାଷ କୋରକ କେମିତି କରନ୍ତି, କୋରକ ନା ସେଟା ହଁ କ'ଣ କରିବେ, ସେ ଆଣିଥିବ ବ୍ୟାଙ୍କରୁ, ବ୍ୟାଙ୍କ ତୁମକୁ ପୋଷ୍ଟ କାର୍ଡ଼ରେ ପଠେଇ ଦେଉଛି, ତୁମର ଏତିକି ମାସରେ ହେଲା ଏତିକି ପଇସା ଦେଇଦିଅ, ତୁ ଦେଇଦେବା ଦରକାର, ତୁମେ ଦେଉନ, ଯେତେବେଳେ ଦେଉନ କ'ଣ ହେଉଛି, ତାପରେ ସେ ବଡ଼ି 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 ଶେଷ ସେ ଦେଖିବ ଇଏ ଆଉ ସୁଝି ପାରିବ ନାହିଁ, ଦେଉନି, ସିଧା ଯିବେ ପୋଲିସ ଯିବ, ଟ୍ରକ୍ ନେଇକି ଯିବେ, ତୁମ ଘର ଯାହା ଥିବ ହାଣ୍ଡି କଢ଼ା ସିନ୍ଧୁକ ଯାହା ସବୁ ଥିବ, କ'ଣ ତା ଘର ଆଜି କୋରକୁ ହେଉଛି, ସବୁ ଉଠେଇ ଧରିକି ବ୍ୟାଙ୍କ ପଳେଇ ଆସିବ, ସବୁ ପଳେଇ ଆସିବ, ଏଟା ସରଳ ରାସ୍ତା ଥିଲା, ତୁ ସେଇଟା ଜମିବାଡ଼ି କଟ ବିକିଦେଇ ତୋର ଦେଇଦେଇଥାନ୍ତୁ, ଦେଲୁନୁ, ବର୍ତ୍ତମାନ ସବୁ କୋରକ ହେଇଗଲା, ସବୁଆଡ଼େ ସେଇଭଳିଆ ରାସ୍ତା ରହିଛି। ଭକ୍ତିର ଦେଖ ଛୋଟ ଜିନିଷ ଆମେ କରିବାନି, ବହୁତ ଅଡୁଆ 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 ଘୁରି 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 କୋରକ ହେଲା ଭଳିଆ ସବୁଟା ଉଠି କରିକି, ସରଳ ଜିନିଷ ଅଛି। ସେଥିପାଇଁ ଆଚାର୍ଯ୍ୟମାନେ ବହୁତ ସରଳ କଥା କହିଛନ୍ତି, ବିଶେଷ କରି ପ୍ରଭୁପାଦ ସେ ଏମିତି ତାତ୍ତ୍ୱିକ ଆଲୋଚନାଟାକୁ ଭିତରେ ରଖିଦେଇ ଯାଇଛନ୍ତି, ତାଙ୍କର ପର୍ପୋଟ୍ରେ ସବୁ ରଖିଦେଇ ତାତ୍ତ୍ୱିକ ଆଲୋଚନା, କିନ୍ତୁ ଉପରେ ସବୁ ସରଳ ଭାବନାରେ ସେ କହିଛନ୍ତି, କାହିଁକି ନା ଏମାନେ ଡାଇଜେଷ୍ଟ କି କରିପାରିବେନି। ପ୍ରଭୁପାଦ ସେଟା ଶୁଣୁଥିଲା, ଭକ୍ତିବିନୋଦ ଠାକୁର କହିଲେ ଯେଉଁମାନଙ୍କର ପୂର୍ବ ସ୍ୱୀକୃତି ନାହିଁ ସେମାନେ ତତ୍ତ୍ୱ ଆଲୋଚନା କଲା ମାତ୍ରେ ଗ୍ରହଣ କରିପାରିବେନି। ପ୍ରଭୁପାଦ ବହୁତ ସେ ତ ଭଗବାନଙ୍କ ଦ୍ୱାରା ପ୍ରେରିତ ହେଇକି ଆସିଛନ୍ତି, ଯୋଗାଚାର୍ଯ୍ୟ ଜାଣିଛନ୍ତି, ତତ୍ତ୍ୱ ଗୁଡ଼ା ସବୁ ସିଦ୍ଧାନ୍ତକୁ ରଖିଦେଇଛନ୍ତି ଭିତରେ, କିନ୍ତୁ ସବୁବେଳେ ଜୀବଟାକୁ ଦୁଇଟା ପଏଣ୍ଟ ଉପରେ ଫୋକସ୍ କରିଛନ୍ତି, ତେଣୁ ହରିନାମ କର, ଭଗବାନଙ୍କର ନାମ କର। ଏଇ କ୍ଷୀରଟା ହେଟ ରଖିଛ ନା କ'ଣ ଦେଖ, ଭଗବାନଙ୍କର ନାମ କର, କିନ୍ତୁ ନାମଟା କରିବା ଭଗବାନଙ୍କର ଯେଉଁ ନାମଟା କରିବା ସେଥିରେ ପ୍ରଭୁପାଦ ଲେଖିଛି କେମିତି ଜଣେ ଶରଣାଗତ ହେବା ଦରକାର, କେମିତି ସବୁ ଅଛି, କେବଳ ତୁମେ ନାମ କର, ଚାଣ୍ଡ ହରେ କୃଷ୍ଣ ଆଣ୍ଡ ବି ହାପି, ଚାଣ୍ଡ ହରେ କୃଷ୍ଣ ଆଣ୍ଡ ବି ହାପି, ଜୀବ ଗୋଟେ ଭଗବାନଙ୍କର ନାମଟା ଆରମ୍ଭ କଲା ମାତ୍ରେ ତାପରେ ସେ ଆସିବ, ଆସିପାରିବ, ତାପରେ ସେ ଯଦି ଠିକଣା ଭାବରେ ନାମ କରୁଛି, ନାମ ପ୍ରଭୁଙ୍କ ଦୟାରୁ ତାର ସାଧୁ ସଙ୍ଗଟା ଠିକ ହବ, ସେ ସାଧୁ ସଙ୍ଗରେ ସରଳ ରାସ୍ତାରେ ଶରଣାଗତି ହେଇଯିବ, ତାର ଭଗବାନଙ୍କ ଉପରେ ଯେତେ ନିର୍ଭର ଆସିବ, ଯେତେ ସରଳ ହୃଦୟରେ ସିମ୍ପଲି ଡିପେଣ୍ଡାନ୍ସି ଯେତେ ବଢିବ, ସିମ୍ପ୍ଲିସିଟି ଯେତେ ବଢିବ, ତୁମ ପାଇଁ ସବୁ ଆରେଞ୍ଜମେଣ୍ଟ ଆସିବ, ବାସ ଏତେ ଆଉ ମୁଣ୍ଡ ବୁଡ଼ିବା ଦରକାର ନାହିଁ। ଦୁଇଟି ଜିନିଷକୁ ସବୁବେଳେ ଫୋକସ୍ କରିବାକୁ ପଡ଼େ, ଭକ୍ତିରେ ଯେମିତି ସରଳ ରାସ୍ତାରେ ତୁମେ ଗଲଣି, ଯେମିତି ଘର କୋରକ ହେଇଯାଉଛି, ସରଳ ରାସ୍ତାରେ ତୁମେ ଯାଉନ, ହେ ଇଲେକ୍ଟ୍ରିକ୍ ବିଲ୍ ମାସିକିଆ ତୁମେ ପେମେଣ୍ଟ କରୁନ, କ'ଣ ହେଉଛି, ସେ ଆସୁଛନ୍ତି କାଟିଦେଇ ପଳାଉଛନ୍ତି, ତୁମେ ସେ ପଇସାଟା ଦେବ, ପୁଣି ତା ପେନାଲ୍ଟି ସହ ଦେବ, ତାପରେ ଅନ୍ଧାର ରହିବ, ସେଥିପାଇଁ ଆପଣ ସାର ସାର ଟିକେ ଆସନ୍ତୁ, ସେ କହିବେ ସନ୍ଧ୍ୟାବେଳକୁ ଯିବି, ଆମ କାମଟା ସେୟା, ଆମେ ଯେତେବେଳେ ସରଳରେ ନ ଯିବା, ଏସବୁ ହଜାର ପ୍ରକାର ଅନର୍ଥ ରହିଲା, ଏଇଟା ରହିଲା, ପ୍ରତିଷ୍ଠା ଆସିକି ପହଞ୍ଚିବ, ସେଇଟା କେମିତି କ'ଣ ହେଇଯାଉଛି, କେମିତି ତୁମେ ଦୁଇଟା ଜିନିଷକୁ ଫଲୋ ନ କଲେ ସବୁଗୁଡ଼ାକ ମାଡ଼ି ଆସିବ ଅନର୍ଥ, ତା ପାଇଁ ତାକୁ ଇରାଡିକେଟ୍ କରିବା ପାଇଁ ପୁଣି ତୁମକୁ ସବୁ ଚାଲିଲା। ଦୁଇଟା ସରଳ ରାସ୍ତା, ସିମ୍ପ୍ଲିସିଟି ଡିପେଣ୍ଡେନ୍ସି, ତୁମେ ସରଳ ସରଳ ଭାବନାରେ ସାଧୁଗୁରୁଙ୍କ ଉପରେ ସବୁବେଳେ ବିଶ୍ୱାସ କର, ବହୁ ପରମ୍ପରା ଗୁରୁ ଆଚାର୍ଯ୍ୟ ଭଗବାନ ମହାପ୍ରଭୁ ସୁଧ ଭକ୍ତଙ୍କୁ ପ୍ରଭୁପାଦଙ୍କୁ ଗୁରୁ ପରମ୍ପରାକୁ ସବୁବେଳେ ବିଶ୍ୱାସ କର, ସରଳ ଆଉ ଡିପେଣ୍ଡାନ୍ସ ସବୁବେଳେ ତାଙ୍କ ଉପରେ ନିର୍ଭର କର, ତାପରେ ଆରେଞ୍ଜମେଣ୍ଟ ଥାର୍ଡ ଥିଙ୍ଗ ତୁମ ପାଇଁ ଆସିଯିବ। କାରଣ ଭକ୍ତି ଗୋଟେ ସାଗର ବା କ'ଣ ଲେଖିଲେ, ସେ ଭକ୍ତିର ସମୃତ ସିନ୍ଧୁ, ତୁମ ଭକ୍ତି ସାଗରରେ ବୁଡ଼ିବ, ଅତଳ ତଳ ତୁମେ ଆଲୋଚନା କଲେ କୁଆଡ଼େ 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 କ'ଣ ଅଛି ଯେ ତୁମେ ହିସାବ ମୁଣ୍ଡ କ'ଣ ତୁମର ଇଏ ହେଇଯିବ, ପାଗଳ ହେଇଯିବ, ଆରେ ଏତେ କଥା ଏତେ ତତ୍ତ୍ୱ ଏତେ ସୂକ୍ଷ୍ମ ଜିନିଷ ସବୁ ରହିଛି, କେମିତି ଗୋଟେ ଜୀବର ଆଶା ଆସିବନି, କେମିତି ଗୋଟେ ଜୀବର ସମ୍ମାନ ଆଶା ଆସିବନି, କ'ଣ ଆସିଯାଉଛି ନା, କେମିତି ବ୍ୟବସ୍ଥା ହବ, ଏ ଦୁଇଟା ଜଣଙ୍କୁ ସବୁବେଳେ ସିମ୍ପ୍ଲିସିଟି ମେଣ୍ଟେନ୍ କରିବାକୁ ପଡ଼ିବ, ସରଳ ନାଟା, ଭଗବାନଙ୍କର ନାମ ସତ୍ୟ, ଭଗବାନ ସତ୍ୟ, ଆଚାର୍ଯ୍ୟମାନେ ସରଳ, ବାସ ଆଉ କିଛି ମୁଣ୍ଡ ପୁରିବାର ନାହିଁ, ଏଇଟା ସରଳ ଯେଉଁ ସବୁ ଜିନିଷଟାକୁ ସିମ୍ପଲ ସରଳ ଜିନିଷ ନେବାକୁ ପଡ଼ିବ, ସିମ୍ପଲି ଯାହା ଆମେ ଭଜନ ସାଧନାର ଯେମିତି ଗୋଟେ ନାହିଁ ଢିଙ୍କି, ଢିଙ୍କି ଦେଖିଛନ୍ ନା ବାବୁଲି ବାବୁ, ଢିଙ୍କି ଥିଲା ତୁମର ଅଛି ଏବେ ନାଇଁ, ଆଉ କ'ଣ ଜାଣ ଢିଙ୍କିର ଦେଖିଛ, ଢିଙ୍କିଟା କୁଟୁଥିବ ତା ଦେହରେ ସମା ନଥିବ, ସମା କ'ଣ ଜାଣିଛ ନା ଲୁହାଟା, ସେ କ'ଣ ହବ, ଠକ ଠକ ବାଜିବ, କାଠ ଇଏ ହବ, କେତେ ଦିନ ପରେ ସେ କେଉଁଠି ଧାନ ଚାଉଳ ହବ, ଯେମିତି ବାଡ଼ଉଥିବ ବାଡ଼ଉଥିବ ବାଡ଼ ସମା ନାହିଁ ବା, ତାର ଯେମିତି ଅବସ୍ଥା ଆମର କ'ଣ ଆମେ ସାଧନ କରୁଛୁ, ଆରେ ସାଧନର ପୁଣି ଷ୍ଟ୍ରେଙ୍ଥଟା କେଉଁଟା, କେଉଁଟା କେଉଁ ସାଧନ କ'ଣ କଲେ ସାଧନରୁ, ସାଧନ ଦ୍ୱାରା ହୃଦୟରୁ ଏସବୁ ଭାବନା ଗୁଡ଼ା ବିଦୂରିତ ହେବ। ଯେମିତି ଧାନଟା ତୁମେ କଟୁଛ, ସମାଟା ଥିଲେ କ'ଣ ତା ଚୋପାଗୁଡ଼ା ବାହାର କରିଦେଉଛି, ଛେଦାଟା ବାହାର କରିଦେଉଛି, ସେଇଟା ଇମ୍ପୋର୍ଟାଣ୍ଟ। ତା ସେ ତା ଦେହରେ ବାଜୁଛି ନା, ସେ ବାହାର ବାଜିକି ସବୁ ଲୁହାଟା ନୁହେଁ କି, ଲୁହା କପଡ଼ା ଆଉ ଲୁହା କପଡ଼ା ଛେଦାଟାକୁ ସେ ବାହାର କରିଦେବ। ସେଟା ଆମ ସାଧନର କ'ଣ ଗୋଟେ ଜିନିଷ, ସାଧନ ସହିତ ଗୋଟେ କ'ଣ ଜିନିଷ ଆଡ୍ ହେଲେ ଜୀବର ଏଇ ହୃଦୟ ଭିତରୁ ଏତେ ଅନାଦିକାଳରୁ ସଞ୍ଚିତ କାମ, କ୍ରୋଧ, କପଟ, ଏ ଯେଉଁ ସମ୍ମାନ ଆଶା ପ୍ରତି ଯାହା ସବୁ ରହିଛି କ'ଣ କେମିତି ଯିବ, କିଛି ତ ଯିବ ନା। ଏ ଜନ୍ମର ମନେକର 100 ଭାଗ ନ ଯାଇପାରିଲା, କମସେ କମ୍ ଆମେ ରିଏଲାଇଜ୍ କରିବା ଦରକାର। ଯେମିତି ଜଣେ ମେଡିସିନ୍ ଖାଉଛି, ମାସେ ମେଡିସିନ୍ ଖାଇଲା ପରେ ସେ ଦେଖିବ ମୋ ଦେହରେ ଗୋଟେ ଜ୍ୱରଟା ଯାଉନି, ତା ମାନେ କ'ଣ ତାର ଡାଉଟ୍ ଲାଗୁଛି ଆହୁରି ରୋଗ ମୋର କିଛି ଅଛି, ଟାଇଫଏଡ୍ ବୋଧେ ହେଇଯାଇଛି। ସେଗୁଡ଼ା ଆମେ ଏତେ 5 ବର୍ଷ 10 ବର୍ଷ 15 ବର୍ଷ ଜପ କଲା ପରେ ଆମେ ତ ଗୋଟେ 5% ରିଏଲାଇଜ୍ କରିବା ଯେ ମୋ ହୃଦୟରୁ ଗୋଟେ ଏତିକି ଜିନିଷ ଯାଇଛି ନା, ଏଇଟା ହବନି। 5% ରିଏଲାଇଜ୍ କରିବା ମୋର ଗୋଟେ ମୋ ହୃଦୟରେ ମୋର କିଛି ଉପଲବ୍ଧି ଆସିଲାଣି ଯେ ହଁ ଭଗବାନ ଅଛନ୍ତି କି, ଯଦି ଏଇଟା ହଉନି ମାନେ କ'ଣ, ତା ମାନେ ତା ଅର୍ଥଟା କ'ଣ ସାଧନ ସହିତ ଗୋଟେ କିଛି, ଯେମିତି ଆମେ ଢିଙ୍କିଟା କୁଟା ହେଉଛି ତାର ସମାଟା ନାହିଁ, ସାଧନ କରୁଛେ ଗୋଟେ ଜିନିଷ କିଛି ମିସ୍ ହେଉଛି। ଆରେ କ'ଣ ମିସ୍ ହେଉଛି, ଏ ସିମ୍ପ୍ଲିସିଟି, ନାମ କରୁଛେ ନାମ ପ୍ରଭୁରେ ସରଳ ବିଶ୍ୱାସ ନାହିଁ ଯେ ନାମ କଲେ ମୋର ସବୁ ହବ, ସେବା କରୁଛେ ସେଥିରେ ଆମର ବିଶ୍ୱାସ ନାହିଁ, ଯାହା ସବୁ ଯେଉଁ ଯେଉଁ ସବୁ ସାଧନ କରୁଛେ ତା ଦେହରେ ଏଇ ଫେତରା ନାହିଁ, ସିମ୍ପୁଲ ଫ୍ୟାଥ। ଯେ ପୂର୍ବରୁ ଆମେ କହୁଥିଲେ ନା ସରଳ ବିଶ୍ୱାସ, ଅନ୍ଧବିଶ୍ୱାସ, ମୁଁ ଅନ୍ଧବିଶ୍ୱାସ କଥା କହୁଥିଲି, ଗୁରୁଦେବ ସେ କଥା କହୁଛନ୍ତି, ଏବେ ଗୋଟେ ମୁଁ କରୁଥିଲି ଇଂଲିଶରେ ସେ କୋର୍ସ ତିଆରି କରୁଥିଲି, ଗୁରୁଦେବ ଡାଇରେକ୍ଟ କହୁଛନ୍ତି, ବ୍ଲାଇଣ୍ଡ ଫ୍ୟାଥ, ପୁଟ୍ ବ୍ଲାଇଣ୍ଡ ଫ୍ୟାଥ ଅନ୍ ଦିସ୍ ୱାର୍ଡ ଅଫ୍ ସାଧୁ ଆଣ୍ଡ ଗୁରୁ। ସାଧୁ ଆଉ ଗୁରୁଙ୍କର କଥାରେ ତୁମେ ଅନ୍ଧ ଭାବରେ ବିଶ୍ୱାସ କର, ସେଇଟା ତୁମକୁ ସକ୍ସେସ ଦେବ। ଗୁରୁ କହିଛନ୍ତି ବାସ୍, ଗୃହସ୍ଥ ତା ଘରେ ରହୁଛି, ଗୃହସ୍ଥ କ'ଣ ମଠ ରହୁଛି ରହୁନି ନା, ସେ ଗୃହସ୍ଥ ଆମ ଗୁରୁଦେବ କହିଛନ୍ତି ଏଇଟା ନା, ଆଉ ସେଥିରୁ ସେ ହଲଚଲ ହବନି, ତାର ବିଶ୍ୱାସ ମହାପ୍ରଭୁ ଏଇଟା କହିଛନ୍ତି ନା, ଆଉ ପ୍ରଭୁପଦ ଏଇଟା କହିଛନ୍ତି ନା, ଆଉ ଏଇ ବିଶ୍ୱାସଟା ତମ ହୃଦୟ ଭିତରେ ପୁରା ଗୋଟେ ଦୃଢ଼ ହେଇକି ରହୁ। ଆମର କ'ଣ ସେ ଯେମିତି ବରଫ ନଥାଏ ନା କେଉଁଥିରେ ଫ୍ରିଜର୍ରେ ବରଫ ଥିବ, ତାପରେ ଟେମ୍ପରେଚର ସରିଗଲେ କୁଲ୍ ଡାଉନ୍ ହେଇଗଲେ କ'ଣ ହବ, ଟେମ୍ପରେଚର ବଢ଼ିଗଲେ ପାଣି ହେଇଯିବ। ଆମର ସେଇଆ କେତେବେଳେ ଟିକେ ଶୁଣାଶୁଣି କଲେ ଗୋଟେ ଭଲ ସଙ୍ଗ ରହିଲା ଟିକେ ବିଶ୍ୱାସ ହେଇଯିବ, ତାପରେ ପୁଣି ଦୁଃସଙ୍ଗ ହେଇଗଲା କେଉଁଠି କ'ଣ ଶୁଣିଲ ପୁଣି ଗଲା। କି କେତେଥର ତୁମେ ଫ୍ରିଜ୍ ଚଲେଇକି ତାକୁ ପାଣି ଇଏ କରୁଥିବୁ, ପୁଣି କରେଣ୍ଟ ପଳେଇଲା ଗଲା, ପୁଣି ସେ ପାଣି ତରଳି ଯାଉଛି। ଆମର ଏ ହୃଦୟଟା ଏଇଆ, ଗୋଟେ ଭଲ ସଙ୍ଗ ମିଳିଲା, କ'ଣ ଗୋଟେ କଥା ଶୁଣିଦେଲ, ଭଲ ଜିନିଷ ହେଲା, ପୁଣି ଗୋଟେ ଫେର ଚାଲିଲା, ପୁଣି ଟିକେ ଗଲା, ପୁଣି ମେଲ୍ଟ। ଏ ଜିନିଷ ହେଲେ ହବନି, ପୁରା ସିମ୍ପୁଲ ଫେର, ବ୍ଲାଇଣ୍ଡ ଫେର, ସିମ୍ପ୍ଲିସିଟି ସବୁ ସବୁ ଜିନିଷରେ, ସେବାରେ, ନାମରେ, ଗୁରୁଙ୍କ ଉପରେ, ବୈଷ୍ଣବଙ୍କ ଉପରେ, ପ୍ରୋସିଜର ଉପରେ, ତୁଳସୀ ନା, ମୁଁ ଅଯୋଗ୍ୟ ହେଇପାରେ କିନ୍ତୁ ଏଇଟା ସତ୍ୟ, ପ୍ରଭୁପାଦ କହିଛନ୍ତି, ଗୁରୁ କହିଛନ୍ତି, ଆଚାର୍ଯ୍ୟମାନେ କହିଛନ୍ତି, ଏଇଟା ସତ୍ୟ, ମୁଁ ନାମ କରିପାରୁନି କିନ୍ତୁ ନାମ ପ୍ରଭୁଙ୍କ ଦ୍ୱାରା ହିଁ ମୋର କଲ୍ୟାଣ ହବ। ଆଗେ ତୁମେ ସ୍ୱରୂପଟାକୁ ବିଶ୍ୱାସ କର, ଗୋଟେ ବସ୍ତୁର ଯେଉଁ ବସ୍ତୁ ଧର୍ମ ରହିଛି ତାକୁ ବିଶ୍ୱାସ କର, ବିଶ୍ୱର ବିଶ୍ୱ ପ୍ରତିକ୍ରିୟା ରହିଛି, ଅମୃତର ଅମୃତ ପ୍ରତିକ୍ରିୟା ରହିଛି। ଆମେ ଚିନିଟାକୁ ଖାଉଛେ ଏଡ଼େ ମିଠା ବୋଲି ଆମେ ବିଶ୍ୱାସ କରିବା ନା, ସେ ଗୋଟେ ପାଗଳ ଆମେ ନା, ଆଉ ସେଇଟା ଆମେ ଭଗବାନଙ୍କୁ ନାମ କରୁଛେ। ସେ ଭକ୍ତି ଠାକୁରଙ୍କର ସେ ଗୋଟେ କାଲି ଆର୍ଟିକଲ ପଢ଼ୁଥିଲି, ସେ ସେ କଥା ଲେଖିଛନ୍ତି, ହରି ଅର୍ଥ ସିଂହ, ଆଉ ଗୋଟେ କ'ଣ ଲେଖିଲେ, ହରି ଅର୍ଥ ମସୁର ଡାଲି, ସେ ତ ପଣ୍ଡିତ ସବୁ ଲୋକ ସେ ଲେଖୁଛନ୍ତି, ତୁମେ ଶବ୍ଦ ଆଉ ଶବ୍ଦୀ ସେ ଲେଖୁଛନ୍ତି କେମିତି, କେତେ ତାଙ୍କର ତ ୱାର୍ଡିଂ ସବୁ ବହୁତ ହେଭି ୱାର୍ଡିଂ। ସେ କହିଲେ ଶବ୍ଦ ଶବ୍ଦୀକୁ ପୃଥକ କରିଦେଲେ ଭାବଟା ପୃଥକ ହେଇଯିବ। ଯେତେବେଳେ ଆମେ ହରି ବୋଲି ଡାକୁଛେ, ହରି ଅର୍ଥର ସିଂହ, ହରି ଅର୍ଥର ମସୁର ଡାଲି, ଶବ୍ଦଟାକୁ ତୁମେ ଖାଲି ଉଚ୍ଚାରଣ କରୁଛ, ନାମଟାକୁ ନାମ ନାମି ଯିଏ ତାଙ୍କୁ ଯଦି ତୁମେ ଜାଣିପାରୁନ ତାହେଲେ ତୁମେ ହରି 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 କହୁଥିବ, କିନ୍ତୁ ହରି ଯେ କିଏ, କୃଷ୍ଣ ଯେ କିଏ, ତାଙ୍କ ସ୍ୱରୂପଟାକୁ ଜାଣିବାକୁ ପଡ଼ିବ। ସିଏ ହେଉଛନ୍ତି, ଯେମିତି ତୁମେ ହରି ବୋଲି କହିଲେ ହରି ଅର୍ଥ ସିଂହ ହେଇଗଲା, ହରି ଅର୍ଥ ମସୁର ଡାଲି ହେଇଗଲା, ସ୍ୱରୂପଟାକୁ ଜାଣିବାକୁ ପଡ଼ିବ, ଭେଦ କିଛି ନାହିଁ ନାମ ନାମରେ, ସେ ନାମ କରୁଛେ କିନ୍ତୁ ଆମର ବିଶ୍ୱାସ ନାହିଁ, ଈଶ୍ୱର ବିଶ୍ୱାସ ନାହିଁ। ତେଣୁ ଏଇ ଯେତେ ପ୍ରକାର ଆମେ ଶୁଣୁଛେ ପ୍ରତିଷ୍ଠା, ଅନର୍ଥ, ସରଳ, ଯେତେ ଯେଉଁ ଜିନିଷ ଶୁଣୁଛେ, ଦୁଇଟା ଜିନିଷରୁ ଆକ୍ଚୁଆଲି ସାଧୁସଙ୍ଗ ଆମେ କରୁଛେ କୁଟିଳତା ଜୀବନରୁ ମୁକ୍ତ ହେବା ପାଇଁ। ସାଧୁସଙ୍ଗ କରିକି ଯଦି ଆମେ କୁଟିଳ ହେଇଗଲେ ଆଉ ଏ ଜଗତ ଜୀବନରେ କିଛି ଲାଭ ନାହିଁ। ସାଧୁସଙ୍ଗ କରିକି ଆମ ହୃଦୟ ଯଦି କୁଟିଳ ହେଇଗଲା ଆମକୁ ଆଉ କିଏ ଉଦ୍ଧାର କରିପାରିବେନି। ଆମେ ସାଧୁସଙ୍ଗ କରୁଛେ କେବଳ ହୃଦୟଟାକୁ ସରଳ କରିବା ପାଇଁ, ଶାସ୍ତ୍ର ଶ୍ରବଣ କରିବା, ସାଧୁମାନଙ୍କ ସହିତ ପ୍ରାକ୍ଟିକାଲି ମିଶିବା, ତାଙ୍କ ଜୀବନ ଚରିତ୍ରକୁ ଜାଣିବା, ତାପରେ ଆମେ ସେଇ ହିସାବରେ ଫଲୋ କରିକି ଆମେ ସରଳ ହେବା, ନହେଲେ ବଡ଼ ଅସୁବିଧା ହେଇଯିବ ଜୀବନରେ। ଆଉ ଡିପେଣ୍ଡାନ୍ସ, ଡିପେଣ୍ଡାନ୍ସ ଅର୍ଥ କ'ଣ? ଭଗବାନଙ୍କ ଉପରେ ନିର୍ଭରତା, ସମ୍ପୂର୍ଣ୍ଣ ନିର୍ଭରତା, ନିଜର ବଳ ଚେଷ୍ଟା, ଭକ୍ତମାନଙ୍କ କହିଲେ ନିଜ ବଳ ଚେଷ୍ଟା ପ୍ରତି ଭରସା ଛାଡ଼ିବା, ତୁମାର ଇଚ୍ଛା ଅଛି, ନିର୍ଭର କରିବା, ଏଇଟାକୁ ଧରିବାକୁ ପଡ଼ିବ। ଏ ଗୋଟେ ପ୍ରିନ୍ସିପଲ, ସବୁ କରୁଥିବା କିନ୍ତୁ ନିର୍ଭର କରୁଥିବା ତାଙ୍କ ଉପରେ, ସରଳତା ସହିତ ନାମ କରିବା, ନିର୍ଭର କରିବା, ପ୍ରଭୁ ନାମ କରୁଛି କିନ୍ତୁ ମୋ ନାମ ଶୁଦ୍ଧ ନୁହେଁ, ଆପଣ କୃପା କଲେ ହିଁ ହବ, ଏଇ ବିଶ୍ୱାସ ସବୁବେଳେ ନିର୍ଭର କରିବାକୁ ପଡ଼ିବ। ଯାହାର ଯେତେ ଡିପେଣ୍ଡାନ୍ସି ଅଧିକା, ସିମ୍ପ୍ଲିସିଟି ଅଧିକା, ତା ପାଇଁ ଆରେଞ୍ଜମେଣ୍ଟ ସବୁ ଚାଲି ଆସିବ। ସ୍ପିରିଚୁଆଲ ଏଇଟା ଭଗବାନଙ୍କର ବ୍ୟବସ୍ଥା ନା, ଗୋଟେ ଜୀବ କ'ଣ କରିବ? ଅନାଦି କାଳରୁ ଜୀବ ହୃଦୟ ଭିତରେ କେତେ କ'ଣ ରହିଛି, ସେ କ'ଣ କରିପାରିବ ଜୀବ ଗୋଟେ ଚାହିଁଲେ? ଆମେ କେବଳ ଏ ଦୁଇଟା ପ୍ରିନ୍ସିପଲ ଫଲୋ କରିବା, ନହେଲେ ଜୀବନରେ ଯଦି ଟିକିଏ ଗୋଟେ ପଥ ଖସଡ଼ା ହେଇଗଲା ନା ଭକ୍ତି ପଥରେ, ପୁଣି ଅଲଗା ଆଡ଼କୁ ଜୀବନ ପଳେଇଯିବ, ସରଳତା ନଷ୍ଟ ହେଇଯିବ, ପୁଣି ସେ ସମ୍ମାନ ଆଶାକୁ ପଳେଇଯିବା, ଐଶ୍ୱରତ୍ୱ ଅଭିମାନ ଆସିବ। କାଲି ଆମେ ଭଗବାନଙ୍କ ନିକଟରେ ଯେମିତି ଇନ୍ଦ୍ରଙ୍କର ଅବସ୍ଥା ହେଲା, ସେ ସେଇଭଳିଆ ପୁଣି ଚାଲି ଆସିବ। ଜୀବନରେ ଏଇଟା ନ ହଉ, ବହୁତ ଭୟ କରନ୍ତି, ସେଥିପାଇଁ ସାଧୁ ମହାତ୍ମାମାନେ ଏ ସମ୍ମାନ, ଈଶ୍ୱରତ୍ୱ ଭାବନା, ପୂଜ୍ୟତ୍ୱ ଭାବନା ଏଟା ନ ହଉ। ଜୀବନରେ ସମସ୍ତେ ଜୀବନରେ ସବୁକିଛି ଆସୁ, କିନ୍ତୁ ଦାସତ୍ୱ ଭାବନାଟା, ଗୁରୁ ବୈଷ୍ଣବଙ୍କର ଦାସାନୁ ଦାସ, ଦାସ ନୁହେଁ ଦାସାନୁ ଦାସ, ଏଇ ଭାବନାଟା ହୃଦୟ ଭିତରୁ ନ ଯାଉ, ଏଇ ପ୍ରାର୍ଥନାଟା ଆମର ସବୁବେଳେ ରହିବା ଦରକାର। ହରେ କୃଷ୍ଣ, ଜୟ ଗ୍ରନ୍ଥରା ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଶ ଶ୍ରୀଲ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାନନ୍ଦେ।